ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध अठावनध्याय श्लोक 15 तत्रा विद्याचरिव्रज्ञान तत्रा विद्याचरिव्रज्ञान शूकरान् महिषान् रुरून् शूकरान् महिषान् रुरून् सरभान् गवयान् खड्गान् सरभान् गवयान् खड्गान् हरिणान् सशसल्लकान् हरिणान् सशसल्लकान् तत्रा विद्याचरिर्व्याघ्रान् शूकरान् महिषान् रुरून् सरभान् गवयान् खड्गान् हरिणान् सशसल्लकान् तत्रा विद्याचरिर्व्याघ्रान् शूकरान् महिषान् रुरून् सरयान् गवयान् खड्गान् हरिणान् सशसल्लकान् शूकरान् महिषान् रुरून् सरयान् गर्भान् हरिणान् सशसल्लकान् ଶୁକରଣ ବାଦ ଅର୍ଜୁନ ନିଜ ସ୍ୱରଗୁଡ଼ିକ ଦ୍ୱାରା ସେହି ଜଙ୍ଗଲର ବାଘ ଶୁକର ଜଙ୍ଗଲୀ ମଇଁଷି ଏକ ପ୍ରକାର ହରିଣ ଆଉ ଏକ ପ୍ରଜାତିର ହରିଣ ନୀଳଗାଈ ଗଣ୍ଡା କୃଷ୍ଣ ସାର ମୃଗ ଠେକୁଆ ବଦ୍ଧ କଲେ ତେଣୁ ତାପରେ ସୁକୁଟି ଆମେ ପାଠ କରିବା ତାନ୍ୟୁ କିଙ୍କରା ରାଜ୍ଞେ ମେଧ୍ୟାନ୍ ପର୍ବଣି ଉପାଗତେ ତ୍ରୁଟ ପରିତ ପରିଶ୍ରାନ୍ତ ବିଭତ୍ସୁ ଯମୁନା ମଗାତ୍ ତେଣୁ ଏ ଶ୍ଳୋକର ଅନୁବାଦରେ କହିବ ସେବକମାନଙ୍କର ଗୋଟିଏ ଦଳ ମରାଯାଇଥିବା ଏହି ପଶୁମାନଙ୍କୁ ମହାରାଜ ଯୁଧିଷ୍ଠିରଙ୍କ ନିକଟକୁ ନେଇଗଲେ ଯେକୌଣସି ବିଶେଷ ପର୍ବରେ ଯଜ୍ଞରେ ଅର୍ପିତ ହେବା ପାଇଁ ଯେଉଁଗୁଡ଼ିକ ଯୋଗ୍ୟ ଥିଲେ ତତ୍ପରେ ତୁଷାର୍ଥ ଏବଂ କ୍ଳାନ୍ତ ହୋଇ ଅର୍ଜୁନ ଯମୁନା ନଦୀ କୂଳକୁ ଗଲେ ହରେ କୃଷ୍ଣ ଅବସ୍ତ ଭକ୍ତ ସଜନ ବୃନ୍ଦ ମାତୃବୃନ୍ଦ ଆପଣମାନଙ୍କ ଆମର ଏଇ ଇନ୍ଦ୍ରପ୍ରସ୍ଥ କଥାକୁ ଆମେ ସ୍ୱାଗତ ଜଣାଉଛୁ ତେଣୁ ଭଗବାନ କୃଷ୍ଣ ଏବଂ ଅର୍ଜୁନ ଦୁଇ ଜଣ ବର୍ତ୍ତମାନ ଶିକାର କରୁଛନ୍ତି ଗତକାଲି ଆମେ କଥାକୁ ଏଇଠି ବିଶ୍ରାମ ଦେଇଥିଲେ ରଥରେ ଚଢ଼ିକି ଯାଇଥିଲେ ତେଣୁ ଆଜି ଶ୍ଳୋକରେ ଆଲୋଚନା କରାଯାଉଛି କିଭଳି ଭଗବାନ ଏବଂ ଅର୍ଜୁନ ଦୁଇ ଜଣ ଯାକ ତତ୍ରା ବିଧ୍ୟଚରିର୍ ବ୍ରାଘ୍ରାନ୍ ତାଙ୍କ ସ୍ୱରରେ ଯେଉଁ ସ୍ୱର ଅକ୍ଷୟ ତୁଣୀରେ ରହିଛି ତାଙ୍କର ଯେତେ ସ୍ୱର ମାରିଲେ ମଧ୍ୟ ସେ ଶେଷ ହେବ ନାହିଁ ଏବଂ ତାଙ୍କର ପ୍ରସିଦ୍ଧ ଗାଣ୍ଡିବ ଧନୁ ରହିଛି ତେଣୁ ଏଇଥିରେ ସବୁ ସ୍ୱରବଦ୍ଧ କରିକିରି ସବୁ ବିଭିନ୍ନ ପଶୁମାନଙ୍କୁ ସବୁ 10 ପ୍ରକାର ପଶୁମାନଙ୍କ ବିଷୟରେ ଏଠି କୁହାଯାଇଛି ଗୋଟେ ହେଲା ବ୍ୟାଘ୍ର ଶୁକର ମଇଁଷି ରୁରୁ ସରଭ ଗବ ଖଡ଼ଗା ହରିଣ ଶସ ସଲକ ଏଇଭଳି ଭାବରେ ବହୁ ବଚନରେ କୁହାଯାଇଛି ଶସ ହେଉଛି ଠେକୁଆ ସଲକାନ କହିଲେ ଝିଙ୍କ ଗଣ୍ଡା ବୋଲି କୁହାଯାଇଛି ଖଡ଼ଗାନ ଗଣ୍ଡା ରହିଛି ନା ଏଠି ଗଣ୍ଡା ରାଇନୋସରସ୍ ବୋଲି କୁହାଯାଇଛି ଇଂରାଜୀରେ ରାଇନୋସରସ୍ ବୋଲି କୁହାଯାଇଛି ରାଇନୋସରସ୍ ସବୁବେଳେ ଗଣ୍ଡା, ପ୍ରଭୁପାଦ ମହାରାଜ ସବୁବେଳେ କହନ୍ତି ଯଦି ତୁମେ ଶିକାର କରିବ ଗଣ୍ଡା ଶିକାର କର। ତେଣୁ ଏଇଭଳି ଭାବରେ ଦଶ ପ୍ରକାର ଯେଉଁ ପଶୁ ଥିଲେ, 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି, ତା ଭିତରୁ ଏଇମାନେ ସବୁ ବିଭିନ୍ନ ଯେଉଁ ରହିଛି, ଏ 5 ପ୍ରକାର ପଶୁ ଏମାନେ ଯଜ୍ଞରେ ବଳି ଦିଆଯାଇପାରିବେ, ଆଉ 5 ପ୍ରକାର ପଶୁ ସେମାନେ ବଳି ଦିଆଯାଇପାରିବେ ନାହିଁ, ବଳି ଯୋଗ୍ୟ ନୁହନ୍ତି। ତେଣୁ ଯେଉଁ ପଶୁମାନେ ବଳିରେ ଯୋଗ୍ୟ ସେସବୁକୁ ପଶୁମାନେ ସବୁ ନେଇକରି ତାଙ୍କର ଅର୍ଜୁନଙ୍କର ଯେଉଁ କିଙ୍କରମାନେ ସବୁ ରହିଛନ୍ତି, ତା ନିୟୁନୁ କିଙ୍କରା ରାଜ୍ଞେ, ରାଜ୍ଞେ କହିଲେ ଯୁଧିଷ୍ଠିର ମହାରାଜଙ୍କୁ ନେଇକରି ସେସବୁ ଦେଲେ, ପ୍ରଦାନ କଲେ। ମେଧ୍ୟାନ୍ ପର୍ବଣୁ ଉପାଗତେ, ଏମାନେ ସବୁ ଏଇ ବଳିକୁ ଏଇ ଯଜ୍ଞରେ ପ୍ରଦାନ କରାଯିବ। ତେଣୁ ଏଇ ଯଜ୍ଞରେ ପ୍ରଦାନ କରିବା ପାଇଁ ସବୁ ତାଙ୍କୁ ଦେଲେ। ଏଇଭଳି ଭାବରେ ପଶୁମାନଙ୍କୁ ଶିକାର କଲା ପରେ ତ୍ରୁଟ ପରିତ ପରିଶ୍ରାନ୍ତ, ତ୍ରୁଟ ପରିତ କହିଲେ ଅର୍ଜୁନଙ୍କୁ ତୃଷା ହେଲା। ଭଗବାନଙ୍କୁ କ'ଣ ତୃଷା ହେବ, ଭଗବାନ ସିଏ। ତେଣୁ ତ୍ରୁଟ ପରିତ ପରିଶ୍ରାନ୍ତ ବିଭତ୍ସୁ ଯମୁନାମ ଅଗାତ, ଅର୍ଜୁନଙ୍କୁ ଏଠି ବିଭତ୍ସୁ ବୋଲି କୁହାଯାଉଛି। ବିଭତ୍ସୁ ଶବ୍ଦର ଅର୍ଥ ହେଉଛି, ଆଚାର୍ଯ୍ୟମାନେ ଟିକାରେ ସବୁ କହିଛନ୍ତି, ଅର୍ଜୁନଙ୍କର ଗୋଟିଏ 10ଟି ନାମରେ ଗୋଟିଏ ନାମ ହେଉଛି ବିଭତ୍ସୁ। ତେଣୁ ଆଚାର୍ଯ୍ୟମାନେ ତା'ର ଉତ୍ତର ଟିକାରେ ଦେଇଛନ୍ତି ତା'ର ଅର୍ଥ ଆମେ ଶୁଣିବା। ତେଣୁ ଏଇଭଳି ଭାବରେ ହାଲିଆ ହୋଇକରି ପରିଶ୍ରାନ୍ତ ହୋଇକରି ଯମୁନା ଅଗାତ, ଯମୁନା ନଦୀ କୂଳକୁ ଗଲେ। ଯମୁନା ନଦୀ କୂଳରେ ସେଇ ରହିଛି ଜଙ୍ଗଲ, ଯମୁନା ନଦୀ କୂଳରେ ସେଠି ବର୍ତ୍ତମାନ ଏସବୁ ପରିଶ୍ରାନ୍ତ ହୋଇକରି ଥକି ଯାଇଥିବା ହେତୁ ସେମାନେ ଯମୁନା ନଦୀ କୂଳକୁ ଗଲେ। ଅଗାତ ସେଠି ଯାଇକରି ସ୍ନାନ ଇତ୍ୟାଦି କରିବେ, ଏସବୁ କଥା ସବୁ ବର୍ଣ୍ଣନା କରାଯିବ। ତେଣୁ ଭାବାର୍ଥରେ କୁହାଯାଉଛି, ଶ୍ରୀ ପ୍ରଭୁପାଦ ପ୍ରାୟତଃ ବ୍ୟାଖ୍ୟା କରୁଥିଲେ ଯେ କ୍ଷତ୍ରିୟ ବା ଯୋଦ୍ଧା କେତେକ କାରଣରୁ ଜଙ୍ଗଲରେ ଶିକାର କରୁଥିଲେ, ସେମାନଙ୍କର ଯୁଦ୍ଧ କୌଶଳକୁ ଅଭ୍ୟାସ କରିବା ମନୁଷ୍ୟମାନଙ୍କ ପାଇଁ ସଙ୍କଟର କାରଣ ଥିବା ଭୟଙ୍କର ହିଂସ୍ର ଜନ୍ତୁମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ଏବଂ ବୈଦିକ ଯଜ୍ଞ ଆଦି ପାଇଁ ପଶୁ ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା। ଏ 3ଟି କାରଣ ରହିଛି। ଯଜ୍ଞର ଶକ୍ତି ଅନୁସାରେ ମୃତ ପଶୁମାନଙ୍କୁ ନୂତନ ଶରୀର ମିଳିଯାଇଥାଏ, କିନ୍ତୁ ଯେହେତୁ ବ୍ରାହ୍ମଣ ବା ପୂଜକମାନଙ୍କ ଠାରେ ଆଉ ସେ ପ୍ରକାର ଶକ୍ତି ନାହିଁ, ତେଣୁ ବର୍ତ୍ତମାନ ଯଜ୍ଞର ଅର୍ଥ ହେବ କେବଳ ପଶୁବଦ୍ଧ, ଏବଂ ଏହିପରି ଭାବରେ ଏହା ନିଷିଦ୍ଧ ହୋଇଛି। ଶ୍ରୀମଦ୍ ଭାଗବତମ ଚତୁର୍ଥ ସ୍କନ୍ଧରେ ଆମେ ଦେଖୁଛେ ଯେ ନାରଦ ମୁନି ପ୍ରାଚୀନ ଭରିଷତ ରାଜାଙ୍କୁ ବୈଧ ଶିକାରର ଏହି ନିୟମକୁ ଦୁରୁପଯୋଗ କରିଥିବାରୁ କଠୋର ଭାବରେ ଭର୍ସନା କରିଥିଲେ। ବସ୍ତୁତଃ ଏହି ରାଜା ଆଧୁନିକ ଶିକାରୀମାନଙ୍କ ପରି ହୋଇଗଲେ, ଯେଉଁମାନେ ନିର୍ମମ ଭାବରେ ପଶୁ ହତ୍ୟା ଏକ ତଥାଗତ ସଉକ ରୂପରେ କରୁଥିଲେ। ତେଣୁ ଆମେ ଆଲୋଚନା କରିବା ଏ ଯେଉଁ ରହିଛି ଭଗବାନ ଏବଂ ତାଙ୍କର ସଖା ଅର୍ଜୁନ ଦୁଇ ଜଣ ଯାଉଛନ୍ତି ଶିକାର କରିବା ପାଇଁ। ଶିକାରରେ ଏଇଭଳି ଭାବରେ ପ୍ରକାର ସବୁ ପଶୁ ସବୁ ରହିଛି, ପଶୁ ସବୁ ଶିକାର କଲେ, ପଶୁ ସବୁ ଶିକାର କଲେ। ଏ ଯେଉଁ ଆମର କୁହାଯାଏ ପାଣ୍ଡବମାନେ ଯେଉଁ ରହିଛନ୍ତି, ପାଣ୍ଡବ 5 ଜଣଙ୍କ ଭିତରେ କେବଳ ଭୀମ ହିଁ କେବଳ ଆମିଷ ଭକ୍ଷଣ କରୁଥିଲେ, ଅନ୍ୟମାନେ କି ଆମିଷ ଭକ୍ଷଣ କରୁନଥିଲେ। କ୍ଷତ୍ରିୟ ଆମିଷ ଭକ୍ଷଣ କରାଯାଇପାରେ, ସମସ୍ତେ ଆମିଷ ଭକ୍ଷଣ କରିପାରିବେ, କିନ୍ତୁ ତା'ର ଉପାୟ ରହିଛି କିଭଳି ଜଣେ ଆମିଷ ଭକ୍ଷଣ କରିବ। ଭାଗବତରେ ବର୍ଣ୍ଣନା କରାଯାଇଛି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହେଇଯନ୍ତୁ ନହିଁ ତତ୍ର ଚୋଦନା ବ୍ୟବସ୍ଥିତ ଦେଶ ବିବାହ ଯଜ୍ଞ ସୁରାଗ୍ରହୀ ଆସୁ ନିବୃତ୍ତି ରିଷ୍ଠା। ଭାଗବତମ ଏକାଦଶ ସ୍କନ୍ଧରେ ଏ ଶ୍ଳୋକଟି ରହିଛନ୍ତି, 5ମ ଅଧ୍ୟାୟରେ ଏଇଟା କହୁଛନ୍ତି ଯେ ଏ ଯେଉଁ ଲୋକମାନଙ୍କର ଯେଉଁ ପ୍ରବୃତ୍ତି ରହିଛି ବ୍ୟବହାର, ବ୍ୟବହାର କହିଲେ ସ୍ତ୍ରୀ ସାଙ୍ଗ, ମଦ୍ୟପାନ, ଆମିଷ ଭକ୍ଷଣ, ଏସବୁ ସମସ୍ତଙ୍କର ରହିଛି ଲୋକମାନଙ୍କର। ଏଇସବୁ ନିତ୍ୟ ହିଁ ଜନ୍ତୁ, ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ସେ ରହିଛି, ଏ ପ୍ରବୃତ୍ତି ରହିଛି। କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତାକୁ ଗୋଟେ ସିଏ ରହିଛି ବେଦରେ ସବୁ ବ୍ୟବସ୍ଥା କରାଯାଇଛି, ବେଦବିଧି ଅନୁସାରେ ସିଏ ସବୁ କାର୍ଯ୍ୟ କରିବେ। ଏ ଯେଉଁ ପ୍ରବୃତ୍ତି ମାର୍ଗରେ ଯେଉଁ ରହିବେ, ଯେଉଁମାନେ ଏଇ ବେଦବିଧି ମାର୍ଗରେ ରହିକରି ଏ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଯିବେ, ସେଥିପାଇଁ ବେଦରେ ଏସବୁ ପଶୁବଳିର ବ୍ୟବସ୍ଥା ରହିଛି। ଏଇଟାକୁ ଲୋକମାନେ ବୁଝିପାରିବେ ନାହିଁ, ସେଥିପାଇଁ ଯେତେବେଳେ ଭାଗବତମ ଯେଉଁ ସମସ୍ତ ଶାସ୍ତ୍ର ରଚନା କରିସାରିକି ବ୍ୟାସଦେବ ସିଏ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ, ସେହି ସମୟରେ ନାରଦ ମୁନି ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେଠି ତାଙ୍କୁ କହିଛନ୍ତି, ତୁମେ ଏଇ ଯେଉଁ ସବୁ ନିନ୍ଦନୀୟ ଯୁଗୁପ୍ସିତମ ଧର୍ମକୃତି ଅନୁଶାସତ, ତୁମେ ଏଇ ଯେଉଁ ବେଦ ଉପନିଷଦ ସବୁ ବର୍ଣ୍ଣନା କଲ, ଇଏ ଲୋକମାନଙ୍କର ଏ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ। ବେଦ ଉପନିଷଦକୁ ନିନ୍ଦନୀୟ ଶାସ୍ତ୍ର ବୋଲି କହିଛନ୍ତି, କାହିଁକି ନା ଲୋକମାନେ ଜାଣିପାରିବେ ନାହିଁ। ବ୍ୟାସଦେବ ରଚନା କରିଛନ୍ତି, ବ୍ୟାସଦେବ କହିଛନ୍ତି ଆମିଷ ଭକ୍ଷଣ କରିହେବ ବୋଲି, ବିଭିନ୍ନ ନିୟମ ଅନୁସାରେ କରିହେବ, ତେଣୁ ସେଇଟାକୁ ଧରିବେ ସେମାନେ। ଯୁଗୁପ୍ସିତମ ଧର୍ମକୃତି ଅନୁଶାସତ ଯତ୍ ଧର୍ମ ଇତିତର ସ୍ଥିତ, ଯେଉଁମାନେ ଯେଉଁ ଏଇ ବ୍ୟାସଦେବ ଯେଉଁ ରଚନା ଶାସ୍ତ୍ରରେ ରଚନା କରାଯାଇଛି, ଆଉ ଯେଉଁମାନେ ନୀଚ ସ୍ତରର ସ୍ଥିତିରେ ଅଛନ୍ତି ସେମାନଙ୍କର ତ ଗୋଟେ ଦରକାର, ଗୋଟେ ଇସାରା ଦରକାର ଥିଲା, ଇସାରା ହେଲେ ସେ ମାଡ଼ିଯିବେ। ତେଣୁ ସେମାନେ ଜାଣିପାରିବେ ନାହିଁ କ'ଣ ପାଇଁ ଏଇଟା ପ୍ରିଭିଜନ୍ ରଖାହେଇଛି, ସେମାନେ ଜାଣିପାରିବେ ନାହିଁ। ତେଣୁ ସେମାନେ କହିବେ ବ୍ୟାସଦେବ କହିଛନ୍ତି ଆମିଷ ଭକ୍ଷଣ କରାଯିବ, କରାଯାଇପାରିବ, ତେଣୁ ସେଇଟାକୁ ଧୁଆଇ ଦେଇକରି ସବୁ ଯଥେଚ୍ଛାଚାରରେ ସେମାନେ ଏଇ ପଶୁବଦ୍ଧ କରିବେ। ସେ କଥା ପଞ୍ଚମ ଅଧ୍ୟାୟରେ ଏଇଟାକୁ କହିଛନ୍ତି ନାରଦ ମୁନି କହିଛନ୍ତି, ଯୁଗୁପ୍ସିତଂ ଧର୍ମକୃତି ଅନୁଶାସତ ସ୍ୱଭାବ ରକ୍ତସ୍ୟ ମହାନ ବ୍ୟତିକ୍ରମ। ସ୍ୱଭାବରେ ଏସବୁ ସମ୍ବନ୍ଧ ରହିଛି, ଏସବୁ ମୁଁ କହିଲି, ଆମିଷ ଭକ୍ଷଣ, ସ୍ତ୍ରୀ ସଙ୍ଗ ଏବଂ ମଦ୍ୟ, ନିଶାଦ୍ରବ୍ୟ ସେବନ ଇତ୍ୟାଦି, ଏଠି ରହିଛି ସ୍ୱଭାବ ସମସ୍ତଙ୍କ ରହିଛି। କିନ୍ତୁ ଯତ୍ ବାକ୍ୟତ ଧର୍ମ ଇତିତର ସ୍ଥିତ ନ ମନ୍ୟତେ ତସ ନିବାରଣ ଜନା, ଯେହେତୁ ସେମାନେ ନିମ୍ନ ସ୍ତରରେ ଅଛନ୍ତି ତେଣୁ ସେମାନେ ଜାଣିପାରିବେ ନାହିଁ ବେଦରେ ଏଇସବୁ ଯେଉଁ ବ୍ୟବସ୍ଥା କରାଯାଇଛି କ'ଣ ପାଇଁ କରାଯାଇଛି, ସେଇଟା ଯେ ତାଙ୍କ ନିବାରଣ କରିବା ପାଇଁ କରାଯାଇଛି ସେଇଟା ସେମାନେ ବୁଝିପାରନ୍ତି ନାହିଁ। ବେଦରେ ରହିଛି ମାଂସ ଖାଇବା ପାଇଁ ବ୍ୟବସ୍ଥା ରହିଛି, ଆଉ ଅସୁବିଧା କ'ଣ? ଭଗବତ ଗୀତାରେ ମଧ୍ୟ ମାଛ ମାଂସ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି, କେଉଁଠି? ଆହାର ସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ କହିଲେ ନା, ତିନି ପ୍ରକାର ଆହାର ରହିଛି। ତେଣୁ ଯେଉଁଗୁଡ଼ା କହିଲେ କ'ଣ ନା, ଯେଉଁ ରହିଛି ତମ ଗୁଣର ଆହାର ହେଉଛି କ'ଣଟା, କ'ଣ ଉଚ୍ଛିଷ୍ଟ ଆମିଧ୍ୟ, ଆମିଧ୍ୟ ମାନେ କ'ଣ, ଅମିଧ୍ୟ ମାନେ ସେଇ ମାଛ ମାଂସ, ଆମର ପ୍ରଭୁପାଦ ଲେଖିନାହାନ୍ତି ସେଇଟା, କିନ୍ତୁ ଭକ୍ତି ବିନୋଦ ଠାକୁର ସେଇଟା ଲେଖିଛନ୍ତି, ମାଛ ମାଂସ ବି ଲେଖା ହେଇଛି ଆମେଧ୍ୟ। ଗୋଟେ କହିଛି ନା କବି ସୂର୍ଯ୍ୟ ବଳଦେବ ରଥ ଗୋଟେ ଗୀତ ରଚନା କରିନାହାନ୍ତି, ଜନେ ହସିବେ ଏଇ ତେଉଁ ଫଳ, ହଁ, ବର ଜୀବର ସେ ଦେହି ମାନସ, ବର ଜୀବର ସେ ଅମେଧ୍ୟ ଗ୍ରାସ, ଦେହେ ମନ୍ଦାକିନି ରଜ ଲଗାଇ, ଗ୍ରାମ ଶୁକର କି ହୋଇବ ଗାଈ। ବରଜୀ ବରସେ ଦେଇ ମାନସ, ବରଜୀ ବରସେ ଅମେଧ୍ୟ ଗ୍ରାସ, ଏ ଶୁକର, ଶୁକରର ଖାଦ୍ୟ ହେଉଛି ବିଷ୍ଠା, ତେଣୁ ସେ ଯେଉଁ ଚେଷ୍ଟା କରିବ ବରଜୀ ବରସେ ଦେଇ ମାନସ, ଗୋଟିଏ ବରଜୀବ କହିଲେ ଶ୍ରେଷ୍ଠ ଜୀବ ହେଉଛନ୍ତି ଗାଭୀ, ତା ସେଇ ଗୋ ବା ପାନ କରିବ, ସେ ଗୋରସ ପାନ କରିବ, ବରଜୀବରସ ଦେଇ ମାନସ, ଏବଂ ବରଜୀବର ସେ ଅମେଧ୍ୟ ଗ୍ରାସ, ଗୋଟିଏ ବର୍ଷ କାଳ ଅମେଧ୍ୟକୁ ତ୍ୟାଗ କରିବ, ଦେହେ ମନ୍ଦା କିନି ରଜ ଲଗାଇ, ତାଙ୍କ ଶରୀର ଶୁକର ଶରୀର କିଭଳି ରହିଛି, ତାହାଦ୍ୱାରା ସେ ମନ୍ଦା କିନି ବା ଗଙ୍ଗା ନଦୀର ତଟରେ ଥିବା ବାଲିକୁ ଲଗେଇବ, ଶରୀରରେ ଲଗେଇବ, ତାହେଲେ ଗ୍ରାମ ଶୁକର କି ହୋଇବ ଗାଈ, ଗ୍ରାମ ଶୁକର କ'ଣ ଗାଈ ହୋଇପାରିବ? କବି ସୂର୍ଯ୍ୟ ବଳଦେବ ରଥ ଆମ ରଚନା କରିଛନ୍ତି, କିନ୍ତୁ ହୋଇପାରିବ, ହୋଇପାରିବ, ସାଧାରଣରେ ହୋଇପାରିବ ନାହିଁ, ସ୍ୱଭାବ ସମସ୍ତେ ପରିବର୍ତ୍ତନ କରିପାରିବେ ନାହିଁ, କିନ୍ତୁ ଯେଉଁମାନେ କୃଷ୍ଣ ଚେତନା ଗ୍ରହଣ କରିବେ ସେମାନେ ସ୍ୱଭାବ ପରିବର୍ତ୍ତନ ହୋଇପାରିବ ତାଙ୍କର, ନହେଲେ ହୋଇପାରିବ ନାହିଁ। ତେଣୁ ଯାହା ବି ହେଉ, ଏ ଯେଉଁ ରହିଛି ଆମେ ଯେଉଁ ଗ୍ରାସ ସବୁ ରହିଛି, ଏଇଟାକୁ ଲୋକମାନେ ବୁଝିବେ ନାହିଁ, ତେଣୁ ସେ କେବଳ ବେଦର ଦୁହାଇ ଦେଇକରି ସେମାନେ ଏଇ ପଶୁ ବଳି କରିବେ। ସେଇଥିପାଇଁ ଭଗବାନ ବୁଦ୍ଧ ଆସିଲେ। ବୁଦ୍ଧ ଆସିକରି ଯଦିଓ ସେ ଭଗବାନ କିନ୍ତୁ ସିଏ ବେଦକୁ ନିନ୍ଦା କଲେ। ବେଦକୁ ନିନ୍ଦା କଲେ, ନିନ୍ଦସି ଯଜ୍ଞ ବିଧେ ରହ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁ ଘାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ। ଭାଗବତ ବର୍ଣ୍ଣନା କରାଯାଇଛି, ବୁଦ୍ଧ ନାମ୍ନା ଅଞ୍ଜନା ସୁତ କିକଟେଶୁ ଭବିଷ୍ୟତି ସମୂହାୟ ସୁରଦ୍ୱିଷାନ। ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ମାନଙ୍କ ବିଷୟରେ ଯେତେବେଳେ କୁହାଯାଉଛି, ସେହି ସମୟରେ ଏମାନଙ୍କୁ ଭାଗ ଇଏ ଯେଉଁ ବୁଦ୍ଧଦେବ ଆସିବେ ବୋଲି କୁହାଯାଉଛି। ଭବିଷ୍ୟତ କାଳରେ ସେତେବେଳେ ବୁଦ୍ଧଦେବ ଆସିନଥିଲେ। ଏ ଦ୍ୱାପର ଯୁଗର ଅନ୍ତିମର କଥା ଭାଗବତ ରଚନା କରାଯାଇଛନ୍ତି। ତେଣୁ 2500 ବର୍ଷ ପରେ ଆସିଲେ ବୁଦ୍ଧଦେବ, ତେଣୁ ସେଇଟାକୁ ଭବିଷ୍ୟତ କାଳରେ କୁହାଯାଏ। ଭବିଷ୍ୟତି ଆସିବେ ବୋଲି କୁହାଯାଇଛି। ଆହୁରି କୋଟି କୋଟି ବର୍ଷ ପରେ କ'ଣ ସବୁ ହେବ ସବୁ ଭାଗବତ ବର୍ଣ୍ଣନା କରାଯାଇଛି। ଭାଗବତଙ୍କ ଶାସ୍ତ୍ର ଏଭଳି। ତେଣୁ ଏ ଯେଉଁ କୁହାଯାଇଛି ବୁଦ୍ଧଦେବ କ'ଣ ସମୂହ ବୁଦ୍ଧ ନାମ ନା ଅଞ୍ଜନା ସୁତ କିକଟେଶୁ ଭବିଷ୍ୟତି ସମୂହାୟ ସୁରଦ୍ୱିଷାମ। କଳିଯୁଗରେ ଏଇଭଳି ଭାବରେ ଯେତେ ଲୋକମାନେ ଅଧପତନ ହେବ, ବୁଦ୍ଧଦେବ ଯେଉଁ ଆସିବେ, କ'ଣ ସେ ଆସିବେ ନା ସମୂହାୟ ସୁରଦ୍ୱିଷାମ। ଯେଉଁମାନେ ସୁର ଏବଂ ଅସୁର ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି। ସୁର ହେଉଛନ୍ତି କେଉଁମାନେ ନା ଯେଉଁମାନେ ଭଗବାନଙ୍କର ଭକ୍ତ, ଦେବତାମାନେ ଭଗବାନଙ୍କ ଭକ୍ତ, ଏବଂ ଅସୁରମାନେ ଭଗବାନଙ୍କ ବିଦ୍ୱେଷୀ। ତେଣୁ ସମୂହାୟ ସୁର ଦ୍ୱିଷାମ, ଯେଉଁମାନେ ଦେବତାମାନଙ୍କୁ ଦ୍ୱେଷ କରିବେ ତାଙ୍କୁ ମୋହ କରିବା ପାଇଁ ଭଗବାନ ବୁଦ୍ଧଦେବ ଆସିବେ। ସମୂହାୟ ସୁର ଦ୍ୱିଷାମ, ତେଣୁ ବୁଦ୍ଧ ନାମ୍ନା ଅଞ୍ଜନା ସୁତ କିକଟେଶୁ ଭବିଷ୍ୟତି। ବୁଦ୍ଧ ବୋଲି ଜଣେ ଆସିବେ ଅଞ୍ଜନାଙ୍କର ସୁତ, ଯିଏକି କିକଟ ଦେଶରେ ଗ୍ରହଣ କରି ଆବିର୍ଭାବ ହେବେ, କିକଟେଶୁ ଭବିଷ୍ୟତି ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଭବିଷ୍ୟତ କାଳରେ କୁହାଯାଇଥିଲା। ବୁଦ୍ଧଦେବ ବର୍ତ୍ତମାନ ଆସିସାରିଲେଣି, ଅତୀତ ହୋଇଗଲାଣି ସେଇଟା। ତେଣୁ ଆହୁରି ବହୁତ ରହିଛି, ହେଇନି ଏ ପର୍ଯ୍ୟନ୍ତ। ଯେମିତି କଳ୍କି, କଳ୍କି ଭଗବାନ ଆସିବେ, 427,000 ବର୍ଷ ଆହୁରି ରହିଛି। ସେ ସମୟରେ ଯାଏ ଆସିବେ କଳ୍କି ଦେବ ଆସିବେ। ଆମର ସୌଭାଗ୍ୟ ଆମେ କଳ୍କି ଧାମରେ ରହିଛେ, ଏଇଠି ଭଗବାନ ଏଇଠି କଳ୍କି ଆବିର୍ଭାବ ହେବେ। ସମ୍ବଲ ଗ୍ରାମସ୍ୟ ବିଷ୍ଣୁ ଯଶସ୍ୟ, ବିଷ୍ଣୁ ଯଶଙ୍କର ପୁତ୍ର ରୂପରେ ସମ୍ବଲ ଗ୍ରାମରେ ଆସିବେ। ଏ ଯେଉଁ ଆସିବେ କଳ୍କି, ପ୍ରଭୁପାଦ ମହାରାଜ କହନ୍ତି ସମ୍ବଲ ହେଉଛି ଓଡ଼ିଶାରେ ଗୋଟେ ରହିଛି ପ୍ଲେସ୍ କଲ୍ ସମ୍ବଲପୁର। ପ୍ରଭୁପାଦଙ୍କର କନ୍ଭରସେସନ୍ ବା ପ୍ରଭୁପାଦଙ୍କର ଯେଉଁ ରହିଛି ସେଥିରେ ପଢ଼ିଲେ ଆପଣ ଦେଖିବେ ଏଇଟା ଲେଖା ହେଇଛି। ତେଣୁ ଏ ଯେଉଁ ପଶୁବଦ୍ଧ ଯେଉଁ ରହିଛି, ଲୋକମାନେ ବୁଝିପାରିବେ ନାହିଁ ବେଦରେ। ବେଦରେ ଯେଉଁ ପଶୁ ବଳିର ବ୍ୟବସ୍ଥା ରହିଛି, ଏସବୁ ଆବଶ୍ୟକତା ହେଉଛି ଏଇଟା। ଲୋକମାନେ ଏ ପ୍ରବୃତ୍ତି ମାର୍ଗରୁ ଯେଉଁ ରହିଛନ୍ତି, ଏ ପ୍ରବୃତ୍ତି ମାର୍ଗକୁ ଏକାଥରେ ବନ୍ଦ କରିପାରିବେ ନାହିଁ। ତେଣୁକରି ଆମର କୁହାଯାଇଛି, ଯଦି ପ୍ରଭୁପାଦ ମହାରାଜ କହନ୍ତି କଥା, ଯେତେବେଳେ ତାଙ୍କର ଜଣେ ଗୁରୁ ଭାଇ ଯାଇଥିଲେ ଲଣ୍ଡନକୁ ଯାଇଥିଲେ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଶିଷ୍ୟ ସନ୍ନ୍ୟାସୀ, ଲଣ୍ଡନରେ ଜଣେ ଦେଖା ହେଇଥିଲେ ତାଙ୍କର କ'ଣ ଲର୍ଡ ଅଫ୍ ଜେଟଲ୍ୟାଣ୍ଡ, ତାଙ୍କର ସେ ବହୁତ ଲର୍ଡ ଅଛନ୍ତି, ସେ ସବୁ ଦେଖା ହେଇଥିଲେ। ସେ ତାଙ୍କୁ ପଚାରିଲେ, କହିଲେ ସ୍ୱାମୀଜୀ ମୋତେ ଆପଣ ବ୍ରାହ୍ମଣ କରିପାରିବେ ନା କରିପାରିବୁ, କ'ଣ କରିବାକୁ ପଡ଼ିବ ନା ଚାରୋଟି ନିୟମ ରହିଛି ନା କ'ଣ କ'ଣ ନା ଇଏ ଯେଉଁ ଦ୍ୟୁତଙ୍କ ପାଆନଙ୍କ ସ୍ତ୍ରୀଙ୍କ ସୁନା ଗ୍ୟାମ୍ବଲିଂ ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ ଏସବୁ ତ୍ୟାଗ କରିବାକୁ ପଡ଼ିବ। ଯେତେବେଳେ ଏତିକି କହିଦେଲେ ସେତେବେଳେ ସେ କହିଲେ ଦିସ୍ ଇଜ୍ ଇମ୍ପସିବୁଲ, ଏଇଟା ଅସମ୍ଭବ କହିଥିଲେ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଆମର ଇସ୍କନକୁ ଆରମ୍ଭ କଲେ, ସେ ସମୟରେ ବହୁତ ତାଙ୍କୁ କହୁଥିଲେ ପ୍ରଭୁପାଦ ଆପଣ ଏଭଳି ଭାବରେ ଯେଉଁ ନିୟମ ରଖିଲେ ତେ ଗ୍ରହଣ କରିବେ ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ କହିଲେଣି ମୁଁ କିଛି ଜାଣିନାହିଁ, ସେ ଗ୍ରହଣ କରନ୍ତୁ କି ନ କରନ୍ତୁ ମୁଁ ନିୟମରେ କିଛି କୋହଳ କରିପାରିବି ନାହିଁ। ତେଣୁ ପ୍ରଭୁପାଦଙ୍କର ସେଇଭଳି ଭାବରେ ଶକ୍ତି ଥିଲା, ଯେଉଁଥିପାଇଁ ଆଜି ସାରା ପୃଥିବୀରେ ଏଇ କୃଷ୍ଣ ଚେତନା ପ୍ରସାରିତ ହେଇଛି। ତେଣୁ ଆମର କଥା ହେଉଛି, ये जो बेदरे जो निषिद्ध निषेध रही आरो कारण हूँ यहाँ ये हूँ पापर स्थान कलीजुगरे परीक्षित महाराज कली को स्थान दे चारोटी स्थान भागवत प्रथम स्कंद सप्तदश अध्याय वर्णना कर तेणु ये द्यूतं पानं स्थितं सुना जत्र अधर्म चतुर्विधा ये हूँ अधर्म चारि प्रकार अधर्म स्थान रही किंतु परीक्षित महाराज समय एभली भाव से शासन करुले धर्मनीति अनुसार शासन करुले जोटी की कौन ये सब नाला कि कली जदि प्रथम आनंदित हो गले जहाँ मत स्थान मिलगला किंतु जा देखिले कौटी से स्थान ना तेणु पुणी थे से आसिले परीक्षित महाराज पाखे आसिले परीक्षित महाराज कहले पुणी कौन पर आसल अभ्यर्थिता पुनश्च जाच मानायम तेणु से कहले प्रभु आप जो स्थान देले ये स्थान तो किसी ना आपण राज्य सारा पृथ्वी तक राज्य था आठ रही मत आ गए स्थान दिं रहा स्थान दिं से जो भाव पुनश्च जाच महानायां पुणी थे जो प्रार्थना कले जात रूपम अदात प्रभु जात रूपम कहले ये सुवर्ण को प्रदान कले सुवर्ण रे पांचटी रही पांचटी असुविधा रही कौन कौन जत्र कौन कौन रही सुवर्ण रे ना अनृतं मदं कामं रजो बैरंग पंचम ए सुवर्ण रे पांचटी असुविधा रही कौन ना जत्र अनृतम जोटी सुवर्ण रही मिथ्या रनृतम मिथ्या कहे टाँप सब लोग ये चुरीचारी करेंगे ये सब रही मिथ्या रनृतंग मदंग जहाँ पाखे धनपन सब रही तार बहुत मद हो बहुत गर्व हो एवं बहुत धन हेल्ले विभिन्न प्रकार कामना उपभोग करने उपभोग करने चाहिए मदन काम एवं रजगुण से वृद्धि पाव एवं बैरंग पंचम बैरंग कहले शत्रुता शत्रुता हम बहुत गंडगोल हम यही प्रसंग गोटे कथा अच्छी व्यक्ति ए शत्रुता जो रही पड़ोसी पड़ोसी मान भर बेस शत्रुता किए कौन कला किए कौन है से सब संतुता आरंभ हम दुईज जाक शिव भक्त तेणु सी जड़े शिव को प्रार्थना करुले शिवजी कहले ठीक अच्छे मुझ तुम मनस्कामना पूर्ण करी आमें जहाँ माग तुम जो पड़ोसी अच्छे से डबल पाइब कहीं शिवजी कहले ये गलापर पुणी सी आसब तेणु एका थर देदे गोटे टू इन वन करद तेणु से लोक चिंता गला कौन माग जोटा कि तार शत्रुर कौन हम अहित हम शत्रु नष्ट हम शत्रु असुविधा हम यही भाव से कहला मुझे जहाँ मागवि से डबल पाइब तेणु सी कहला प्रभु मत यर दिंतु मोर गोटे आखि फुटे दिंतु गोटे आखि फुटे बड़क सी आर जन दुईट आखि फुटीगला यही भाव जो शत्रुता रही लोक मान बैरंग पंचम ये सुवर्ण से सब रेणु ये रही बेदरे ये जो आमिष भक्षण इत्यादि सब रही व्यवस्था रही मुख्य उद्देश्य हूँ केमी कौन जो आम रही प्रवृत्ति मार्ग रही प्रवृत्ति मार्ग निवृत्ति मार्ग को आसवा से सब व्यवस्था करूँ लोक मैंने बुझीपारे ना एवं बेदर मध्य जो विभिन्न प्रकार पशुबल व्यवस्था कर सब जुगर से नुह संभव नुह जमी आम ब्रह्म वैवर्त पुराण वर्णना कर अश्वमेधम गवालंभ्यम सन्यास पड़पवितुकम देवरेण सुतोत्पत्ति कड़ौ पंच विवर्जयत कली जुगर ये पांचटी को वर्जन कर अश्वमेधम अश्वमेध यज्ञ ये सब कहगला ना अश्व सब स्वीकार कले बोली क्या शुकरान महिषान व्याघ्रान रुरुन सरभान गवयान खड़गान हरिणान सस सलकान सब अन्न जुगर थिला किंतु ये कली जुगरे एटा को वर्जन करा जाए गवालंबम ଗାଭୀମାନଙ୍କୁ ମଧ୍ୟ ଗୋମେଦ ଯଜ୍ଞ ଥିଲା, ଗାଭୀମାନଙ୍କୁ ଯଜ୍ଞରେ ଦିଆଯାଉଥିଲା। ଅଶ୍ୱମେଧାନ ଗୋବାଲମ୍ଭମ ସନ୍ୟାସ କଳପୌତ୍ରିକମ୍, ସନ୍ୟାସ କଳିଯୁଗରେ ସନ୍ୟାସୀକୁ ମଧ୍ୟ ବନ୍ଦ କରାଯାଇଛି। କଳପୈତୃକମ୍ କହିଲେ ପିତୃଶ୍ରାଦ୍ଧରେ ମାଂସକୁ ତର୍ପଣ କରିବା, ଏଇଟାକୁ ମଧ୍ୟ କଳିଯୁଗରେ ବନ୍ଦ କରାଯାଇଛି। ଏବଂ ଦେବରେଣ ସୂତୋତ୍ପତ୍ତି, ଯଦି ସ୍ୱାମୀ ଚାଲିଗଲେ ତାଙ୍କର ସାନ ଭାଇ ସହିତ ସଙ୍ଗ କରିକି ପୁତ୍ର ଉତ୍ପନ୍ନ କରିବା, ଏ ଅନ୍ୟ ଯୁଗରେ ଥିଲା, କିନ୍ତୁ କଳିଯୁଗରେ ସେଇଟା ଟାଇମ୍ ଏକ୍ସପାୟାର୍ଡ଼, ସେଇଟାକୁ ମନା କରାଯାଇଛି, ବର୍ଜନ କରାଯାଇଛି। ତେଣୁ ଏଇ ଯେତେବେଳେ ମହାପ୍ରଭୁ, ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଗରିକୃଷ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ, ସେହି ସମୟରେ ଏଇ କଥାଟି ଆଲୋଚନା ହୋଇଥିଲା। ଯେତେବେଳେ ମା ସଂକୀର୍ତ୍ତନ ହେଉଥିଲା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ହେଉଥିଲା, ସେହି ସମୟରେ କାଜି ସବୁ ଭାଙ୍ଗି ଦେଇଥିଲେ, ସେ ମୃଦଙ୍ଗକୁ ଭାଙ୍ଗି ଦେଇଥିଲେ। ସେ ଶିବା ସଙ୍ଗଣରେ ସେ ବର୍ତ୍ତମାନ ମଧ୍ୟ ରହିଛି, ଖୋଲ ଖୋଲ ଭଙ୍ଗା ସ୍ଥାନ ବୋଲି କୁହାଯାଉଛି, ସେଇଟା ଭାଙ୍ଗି ଦେଇଥିଲେ। ତେଣୁ ମହାପ୍ରଭୁ ସେଇଟାକୁ ତାଙ୍କ ବିରୁଦ୍ଧରେ ଆଇନ ଅମାନ୍ୟ ଆନ୍ଦୋଳନ କଲାଭଳି ଗୋଟେ କରିଥିଲେ। ରାତିରେ ଲକ୍ଷ ଲକ୍ଷ ଲୋକ ମଶାଲ ଧରିକରି ଯାଇକି ତାଙ୍କର ଗୃହରେ ତାଙ୍କ ଘରେ ଆସି ଉପସ୍ଥିତ ହେଲେ। ଯଦି କାଜି ବହୁତ ଭୟ କରିଗଲା, ତାପରେ ଏତେ ଲୋକ ସବୁ ରହିଛନ୍ତି, ସେ ଘରକୁ ଭାଙ୍ଗି ଦେଇଥାନ୍ତେ, କିନ୍ତୁ ମହାପ୍ରଭୁ ତାଙ୍କୁ ସବୁ କଣ୍ଟ୍ରୋଲ ରଖିଲେ, ନିଷେଧ କଲେ, ଏବଂ ତାଙ୍କ ସହିତ ଆଲୋଚନା ହେଲା। କାଜି କହିଲେ, ତମର ଆମର ଯେଉଁ ହିସାବରେ, ଗ୍ରାମ ହିସାବରେ ଆମର ଦୁଇ ଜଣଙ୍କର ମାମୁଁ ଭଣଜ ସମ୍ପର୍କ ରହିଛି, ଏ କୃଷ୍ଣଙ୍କର ମାମୁଁ ଥିଲେ କଂସ, ସେଇଭଳି ଭାବରେ ଇଏ କୃଷ୍ଣଙ୍କର ମାମୁଁ ହେଉଛନ୍ତି ସେ କାଜି। ତେଣୁ ଏସବୁ ଆଲୋଚନା ହେଲା ପରେ କାଜି ସିଏ ତାଙ୍କର ଶାସ୍ତ୍ର ବିଷୟରେ ଜ୍ଞାନ ରହିଛି, ତେଣୁ ମହାପ୍ରଭୁ ଯେତେବେଳେ ଆଲୋଚନା କଲେ ଧର୍ମଶାସ୍ତ୍ର, ସେତେବେଳେ କହିଲେ, ତମେ ପିତାମାତାଙ୍କୁ ମାରି ଖାଉଛ, ଏଇଟା କି ଧର୍ମ? ଏଇଟା ଯେତେବେଳେ କହିଲେ ମହାପ୍ରଭୁ, ସେତେବେଳେ କାଜି ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ, କ'ଣ ପିତାମାତାଙ୍କୁ ଆମେ ମାରି ଖାଉଛୁ? ନା, ଗାଈ ହେଉଛି ମାତା, ଗୋ ମାତା, ସାତ ଜଣ ମାତା ରହିଛନ୍ତି, କ'ଣ କ'ଣ ସାତ ଜଣ ମାତା? ହଁ, ପ୍ରଥମେ ହେଲେ ଆତ୍ମ ମାତା, ନିଜର ମାତା, ତାପରେ ଗୁରୁପତ୍ନୀ, ତାପରେ ବ୍ରାହ୍ମଣ ପତ୍ନୀ, ତାପରେ ରାଜାଙ୍କର ପତ୍ନୀ, ତାପରେ ଧେନୁ ଧାତ୍ରୀ ଚ, ଧେନୁ କହିଲେ ଗାଭୀ, ଧାତ୍ରୀ ଯିଏ ଧାତ୍ରୀ ଇଏ କରନ୍ତି, ଏବଂ ପୃଥିବୀ, ପୃଥିବୀ ମଧ୍ୟ ଜଣେ ମାତା, ପୃଥିବୀ ମାତା, ଏହିଭଳି ଭାବେ ସାତଟା ମାତା, ସାତ ଜଣ ମାତା ରହିଛନ୍ତି। ତେଣୁ ଗାଭୀ ଗୋ ମାତା, ତୁମେ ତାକୁ ହତ୍ୟା କରୁଛ, ଏବଂ ଯେଉଁ ରହୁଛନ୍ତି ଗାଭୀ ଗୋରୁ ରହୁଛନ୍ତି, ଏମାନେ ବୃଷଭ ଇତ୍ୟାଦି, ଏମାନେ ସବୁ ଆମର ଚାଷରେ ସାହାଯ୍ୟ କରୁଛନ୍ତି। ଆଜିକାଲି ବର୍ତ୍ତମାନ ଅବଶ୍ୟ ସେଇଟା ହେଉନାହିଁ, ଯାହା ହଉ ସେ ସମୟରେ ହେଉଥିଲା। ତେଣୁ ସେ ଆମର ପିତା, ଇଏ ମାତା ସେ ପିତା, ତୁମେ ତାକୁ ମାରିକି ଖାଉଛ, ଏଇଟା କି ଧର୍ମ ତୁମର? ତେଣୁ କାଜି କହିଲେ, ଆପଣଙ୍କର ବେଦରେ ମଧ୍ୟ ରହିଛି, ଗୋମେଦ ଯଜ୍ଞ ରହିଛି। ଯେତେବେଳେ ସେମାନେ କହିଲେ, ମହାପ୍ରଭୁ ତାର ଉତ୍ତର ଦେଇଛନ୍ତି, କ'ଣ ଦେଇଛନ୍ତି? ଯେଉଁ ରହିଛି ଯଜ୍ଞରେ ଯେଉଁ ପଶୁ ଗାଭୀ ଯେଉଁ ପ୍ରଦାନ କରାଯାଉଥିଲା, ବଳି ଦିଆଯାଉଥିଲା, ସେଇଟା ତାର ହତ୍ୟା ହେଉନଥିଲା, ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇକରି ସେ ଯଜ୍ଞ ମଧ୍ୟରୁ ଲମ୍ଫ ପ୍ରଦାନ କରି ଆସୁଥିଲା। ତେଣୁ ଏ ଯେଉଁ ଅନ୍ୟ ଯୁଗରେ ଏଇ ମନ୍ତ୍ରର, ବେଦ ମନ୍ତ୍ରର ଶୁଦ୍ଧତା ପରୀକ୍ଷା କରିବା ପାଇଁ ଏଇଟା କରାଯାଉଥିଲା, ଏବଂ ତାଙ୍କର ଉପକାର ହେଉଥିଲା, ସେ ପଶୁମାନଙ୍କର ଉପକାର ହେଉଥିଲା। କିନ୍ତୁ କଳିଯୁଗରେ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି, କି ଉପଯୁକ୍ତ ଦ୍ରବ୍ୟ ମଧ୍ୟ ନାହିଁ, ତେଣୁ କଳିଯୁଗରେ ଏଇସବୁକୁ ବନ୍ଦ କରାଯାଇଛି। ଏକମାତ୍ର ଯଜ୍ଞ, ଅନୁମୋଦିତ ଯଜ୍ଞ ହେଉଛି ମହାମନ୍ତ୍ର, କାଳୀ କଳୌ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ ରହିଛି ସେଠି ପଶୁ ଏଇ ଲୋକମାନେ ବୁଝିପାରିବେ ନାହିଁ। ଲୋକମାନଙ୍କ ଯେଉଁ ପ୍ରବୃତ୍ତି ରହିଛି ଏ ପ୍ରବୃତ୍ତିରୁ ନିବୃତ୍ତି ମାର୍ଗକୁ ଆସିବା ପାଇଁ ଏସବୁ କଣ୍ଟ୍ରୋଲ କରାଯାଇଛି। ଜଣେ ମାଂସ ଯେଉଁ ଖାଉଛି ସେ ହଠାତ୍ ଛାଡ଼ି ନପାରେ, ସେଥିପାଇଁ ବେଦରେ ଏସବୁ ବ୍ୟବସ୍ଥା କରାଯାଇଛି। ଗୋଟେ ଅମାବାସ୍ୟା ତିଥିରେ ସେଇଟାକୁ କାଳୀଙ୍କୁ ଗୋଟେ ପଶୁ ବଳି ଦେଇକରି ସେମାନେ ସେ ମାଂସକୁ ଖାଇପାରିବେ। ଏଠି ଯେଉଁ କୁହାଗଲା 10 ପ୍ରକାର ପଶୁ ଯାଇ ରହିଛନ୍ତି, ଆଧିଏରେ 5 ପ୍ରକାର ପଶୁ ହେଉଛନ୍ତି ଯଜ୍ଞରେ ଇଏ ଦେଇ ବଳି ଦିଆଯାଇପାରିବ, ଆଉ 5 ପ୍ରକାର ପଶୁ ଯେଉଁ ରହିଛନ୍ତି ସେ ପଶୁକୁ ଅନ୍ୟମାନେ ସବୁ ଯେଉଁମାନେ ଥିଲେ ତାଙ୍କର ସେସବୁ ନେଇକରି ଖାଦ୍ୟ ରୂପରେ ଗ୍ରହଣ କଲେ, ପଶୁକୁ ଯେଉଁ କରିବେ, ପଶୁକୁ ଯେଉଁ ହତ୍ୟା କରାଯିବ ଏହିଭଳି ଭାବରେ, ଯେମିତି ଯେଉଁ ରହିଛି ସ୍ଲଟର ହାଉସ୍ ରହିଛି ସେଭଳି କରାଯିବ ନାହିଁ। ଏଇଭଳି ଭାବେ ପଶୁ ପାଇଁ ଏ ଯେଉଁ କାହିଁକି ଏମାନେ ଶିକାର କରୁଛନ୍ତି, ତା'ର କାରଣ ହେଉଛି, ଏଠି କହିଲେ ନା ପ୍ରଭୁପାଦ ଲେଖିଛନ୍ତି 3ଟି କାରଣ ରହିଛି। ପ୍ରଥମେ ହେଉଛି ଯୁଦ୍ଧ କୌଶଳକୁ ଅଭ୍ୟାସ କରିବେ, ଯୁଦ୍ଧ ସବୁବେଳେ ତ ଲାଗି ରହିବ ନାହିଁ, ଯୁଦ୍ଧ କୌଶଳ କେମିତି ଅଭ୍ୟାସ କରିବେ, ତେଣୁ ଏଇ ପଶୁ ଶିକାର କରିବା ମାନେ ଯୁଦ୍ଧ ଅଭ୍ୟାସ ହେଲା, ନମ୍ବର ୱାନ୍। ଦ୍ୱିତୀୟ ହେଉଛି ମନୁଷ୍ୟମାନଙ୍କ ପାଇଁ ସଙ୍କଟର କାରଣ ଥିବା ଭୟଙ୍କର ହିଂସ୍ର ଜନ୍ତୁମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା, ମଝିରେ ମଝିରେ ଜନ୍ତୁମାନେ ପଳେଇ ଆସନ୍ତି ଗ୍ରାମକୁ ଆସିକରି ଆକ୍ରମଣ କରନ୍ତି ଗ୍ରାମବାସୀମାନଙ୍କୁ, ତେଣୁ ତାଙ୍କୁ କଣ୍ଟ୍ରୋଲ କରିବାକୁ ପଡ଼ିବ, ଇଏ ଗୋଟେ କାରଣ, ଦ୍ୱିତୀୟ କାରଣ। ଏବଂ ତୃତୀୟ କାରଣ ହେଉଛି ଯେ ବୈଦିକ ଯଜ୍ଞ ଆଦି ପାଇଁ ପଶୁ ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା, ଯଜ୍ଞ ପାଇଁ ପଶୁ ବଳି ଦିଆଯିବ, ତେଣୁ ଏ ସ୍ୱୀକାର କରାଯାଉଥିଲା। ଏ 3ଟି କାରଣ ରହିଛି, ଏଇଟା ମନ ଇଚ୍ଛା ଇଏ କରିବା ପାଇଁ ନୁହଁ, ଆର ସବୁ କାରଣ ସବୁ ରହିଛି। ବୈଦିକ ସଂସ୍କୃତି ଭଳି ସଂସ୍କୃତି କାହାର ହେବ, ସେ ହେଉଛି ଆର୍ଯ୍ୟ ସଭ୍ୟତା। ବୈଦିକ ସଭ୍ୟତା ମାନେ ଆର୍ଯ୍ୟ ସଭ୍ୟତା, କିନ୍ତୁ ପାଶ୍ଚାତ୍ୟ ଜଗତ ଲୋକମାନେ ସେମାନେ ଭାବନ୍ତି ଆମେ ହେଉଛୁ ଆର୍ଯ୍ୟ, ଏମାନେ ସବୁ ହେଉଛନ୍ତି ଅନାର୍ଯ୍ୟ, ଆମମାନଙ୍କୁ ସେମାନେ ଭାବନ୍ତି ଏମାନେ ସବୁ ଅନାର୍ଯ୍ୟ, ଆଙ୍କର କିଛି ନାହିଁ, ବୁଦ୍ଧି ନାହିଁ, ଏମାନେ ବହୁତ କ'ଣ ବହୁତ ଏମାନେ ଏତେ ଉନ୍ନତ ନୁହନ୍ତି, ଆମେ ବହୁତ ଉନ୍ନତ, ଆମେ ହେଉଛୁ ଆର୍ଯ୍ୟ। କିନ୍ତୁ ଆର୍ଯ୍ୟ ଶବ୍ଦର ଅର୍ଥ ସେମାନେ ବୁଝିପାରନ୍ତି ନାହିଁ। ଆର୍ଯ୍ୟ ଶବ୍ଦର ଅର୍ଥ ହେଉଛି ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଅନାର୍ଯ୍ୟ, ଆର୍ଯ୍ୟର ବିପରୀତ ଶବ୍ଦ ହେଉଛି ଅନାର୍ଯ୍ୟ। ଅନାର୍ଯ୍ୟ ଜ୍ୟେଷ୍ଠମ ଅସୁରଗମ ଅକୀର୍ତ୍ତିକରମ ଅର୍ଜୁନ, ତୁମର ଏଇ ଅନାର୍ଯ୍ୟ କଥା ସବୁ କେମିତି ଆସିଲା ମନକୁ? ଆର୍ଯ୍ୟ କଥା ହେଉଛି ବେଦବିଧି ଅନୁସାରେ କାର୍ଯ୍ୟ କରିବା। ଯେଉଁ ଅନ୍ୟ ସବୁ ଧର୍ମ ସବୁ ରହିଛି, ଏସବୁ ଧର୍ମ ଏ ବେଦରୁ ଉଦ୍ଧାର କରିକି ସେମାନେ କରିଛନ୍ତି। ସବୁ ଧର୍ମରେ ଗୋଟେ ରହିଛି, ଆରମ୍ଭ ହେଇଛି ଅମକ ତାରିଖରେ ସେ ଧର୍ମ ଆରମ୍ଭ ହେଲା, କିନ୍ତୁ ବୈଦିକ ଧର୍ମ କେବେଠୁ ଆରମ୍ଭ ହେଲା କେହି କହିପାରିବେ ନାହିଁ, କାରଣ ଏ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି ସେତେବେଳେଠୁ ଏ ବେଦ ଆସୁଛି, ଭଗବାନ ନିଶ୍ୱାସରୁ ଏ ବେଦ ଆସୁଛି ଏବଂ ଭୌତିକ ଜଗତ ମଧ୍ୟ ଆସୁଛି। ତେଣୁ ବେଦ ହେଉଛି ମୂଳ ଧର୍ମଶାସ୍ତ୍ର, ମୂଳ ସନାତନ ଧର୍ମ, ଏଟାକୁ ଭୁଲରେ ଆମେ ହିନ୍ଦୁ ଧର୍ମ ବୋଲି କହୁଛେ, ଏଇଟା ହେଉଛି ସନାତନ ଧର୍ମ, ବୈଦିକ ଧର୍ମ। ବେଦନୀତି ଏଭଳି ଭାବରେ ଥିଲା, ବେଦର ସବୁ କଥା ରହିଛି, ଏହିଭଳି ଭାବରେ ଯେଉଁ ରହିଥିଲେ ଆଗକାଳରେ ଲୋକମାନେ ଯେଉଁ ବୈଦିକ ନୀତି ଅନୁସାରେ କାର୍ଯ୍ୟ, ଆସ୍ତେ ଆସ୍ତେ ସବୁ ଧର୍ମ ଲୋପ ପାଇଯାଉଛି ନା, ତେଣୁ ସବୁ କଳିଯୁଗରେ ଯେଉଁ କଳିଯୁଗ ଆସିଗଲା ବେଳକୁ ଧର୍ମର 3 ପାଦ ନଷ୍ଟ ହୋଇଗଲା, ତଥାପି ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ସେ ଧର୍ମକୁ ସ୍ଥାପନ କରିଦେଇ ଯାଆନ୍ତି, ଧର୍ମର 4 ପାଦକୁ ପୁଣି ସୁରକ୍ଷିତ କରିକି ଯାଆନ୍ତି, କିନ୍ତୁ ଭଗବାନ ଯେତେବେଳେ ଚାଲିଯାଆନ୍ତି ପୁଣି ଧର୍ମର 5ପାଦ ଲୋପ ପାଇଯାଏ। ତେଣୁ ଭଗବାନ ଚାଲିଗଲାର 5000 ବର୍ଷ ପରେ ମହାପ୍ରଭୁ ଆସିଲେ, ସେହି ଭଗବାନ ଆସିଲେ, ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ସେ ମଧ୍ୟ ଧର୍ମକୁ ସ୍ଥାପନ କଲେ, ଧର୍ମର 4ପାଦକୁ ସ୍ଥାପନ କଲେ। କଳିଯୁଗରେ ଧର୍ମ ହେଉଛି, ଅନ୍ୟ ଯୁଗରେ ଯେଉଁ ସବୁ ଧର୍ମ ରହିଛି ସେ କଳିଯୁଗରେ ସେସବୁ ଧର୍ମ ସମ୍ଭବ ନୁହଁ, କଳିଯୁଗରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି, କିନ୍ତୁ ସେସବୁ ଧର୍ମ ଯେମିତି ସତ୍ୟଯୁଗରେ ଧର୍ମ ଥିଲା ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତା ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଆରାଧନା କରୁଥିଲେ, ଦ୍ୱାପର ଯୁଗରେ ପରିଚର୍ଯ୍ୟାୟାଙ୍ଗ ମନ୍ଦିରରେ ପୂଜାପୂଜି ଯେଉଁ ରହିଛି ଏଇଟା ଦ୍ୱାପର ଯୁଗର କଥା, କିନ୍ତୁ କଳିଯୁଗରେ ଯେଉଁ ଯୁଗ ଧର୍ମ ହେଉଛି ହରିନାମ କୀର୍ତ୍ତନ, ନାମ କୀର୍ତ୍ତନ କଳୌତା ଧରି କୀର୍ତ୍ତନାଥ, ତେଣୁ ମହାପ୍ରଭୁ ଆସିକରି ସେ ଧର୍ମକୁ ସ୍ଥାପନ କଲେ, ନାମ କୀର୍ତ୍ତନ ରୂପକ ଯଜ୍ଞକୁ ସ୍ଥାପନ କଲେ। ତେଣୁ ଏହିଭଳି ଭାବରେ ଧର୍ମର ଗ୍ଲାନି ହେଉଛି। ତେଣୁ ଇଏ ରହିଛି, ଏହିଭଳି ଭାବରେ ସ୍ୱୀକାର କଲା ପରେ ତାନ୍ ନିୟୁ ନିୟୁ ତାନ୍ ନିନ୍ୟୁ ରାଗେ କିଙ୍କରା ରାଗେ। ଏଇ ଯେ ପଶୁମାନେ ଦଶ ପ୍ରକାର ପଶୁକୁ ଯେଉଁ କରାଯାଉଥିଲା, ପଶୁ ଶିକାର ଯେଉଁ କରାଯାଉଥିଲା, ଏଇଟା ବୈଦିକ ନୀତି ଅନୁସାରେ କରାଯାଉଥିଲା, ଏ ମନ ଇଚ୍ଛା କରାଯାଉନଥିଲା। ମନ ଇଚ୍ଛା ନୁହଁ ଯେ ମାଂସ ଖାଇବ ଯାଇକରି ମାର୍କେଟରୁ କିଣିକିରି ଆଣିକି ମାଂସ ଖାଇବ, ତା ନୁହଁ, ଅର୍ପଣ କରିକିରି ଏଇଟାକୁ ଅର୍ପଣ କରାଯିବ, ଏ ମାଂସଟା ଅର୍ପଣ କରାକି ବେଦରେ ବା ଯଜ୍ଞ ମାଧ୍ୟମରେ ଅର୍ପଣ କରି ସେଇଟା କୁହାଗଲା ନା। ଏକାଦଶ ସ୍କନ୍ଧ ଦ୍ୱିତୀୟ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କ'ଣ ଯେ ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହେଇଯାଆନ୍ତୁ ନଇ ତତ୍ତ ଚୋଦନା ବ୍ୟବସ୍ଥିତ ବିବାହ। ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବେ, କିନ୍ତୁ ପାଶ୍ଚାତ୍ୟ ଜଗତରେ ଲୋକମାନେ ବିନା ବିବାହରେ ସଙ୍ଗ କରୁଛନ୍ତି, ଏବଂ ଆମେ ଭାବୁଛେ ଏଇଟା ହେଉଛି ଉନ୍ନତ ସଭ୍ୟତା, ଏଇଟା ହେଉଛି ଆର୍ଯ୍ୟ ସଭ୍ୟତା। ଆଉ ଏମାନେ ଯେଉଁ ବିବାହ ମାଧ୍ୟମରେ ସଙ୍ଗ କରୁଛନ୍ତି ଅନାର୍ଯ୍ୟ, ଏଇଭଳି ଭାବରେ ସେମାନେ କହୁଛନ୍ତି। ବେଦନୀତି ଅନୁସାରେ ଜଣେ ବିବାହ କ'ଣ ବ୍ୟବସ୍ଥିତ ଦେଶ ବିବାହ, ଜଣେ ସ୍ତ୍ରୀ ସଙ୍ଗ କରିବା ପାଇଁ ହେଲେ ଜଣେ ବିବାହ କରିବେ, ଏଇଟା ହେଉଛି ପୁରା ବେଦରେ ସୁବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଜଣେ ସ୍ତ୍ରୀ ସଙ୍ଗ କରିବେ, ମନ ଇଚ୍ଛା ସ୍ତ୍ରୀ ସଙ୍ଗ କରିବେ, ଯାହା ପାଶ୍ଚାତ୍ୟ ଜଗତ ଯେଉଁ ହୋଇଛି। ଗୋଟେ କଥା କୁହାଯାଏ, ଜଣେ ସେମାନେ ଯେଉଁ ଚିନ୍ତା କରନ୍ତି ଭାରତବର୍ଷରେ ଏଭଳି ରହିଛନ୍ତି ସ୍ତ୍ରୀମାନେ ଅଛନ୍ତି, ତାଙ୍କର ସ୍ୱାମୀଙ୍କର ସେ ଏକମାତ୍ର ସ୍ତ୍ରୀ, ଜୀବନ ସାରା ତାଙ୍କ ସ୍ୱାମୀ ସହିତ ଶୁଣିକି ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଗୋଟେ କଥା ଅଛି, ସ୍ୱାମୀ ସ୍ତ୍ରୀ ଯେଉଁ ରହିଛନ୍ତି ତାଙ୍କର ବିବାହ କରିଛନ୍ତି, ୟୁର୍ ଚିଲଡ୍ରେନ୍ ମାଇ ଚିଲଡ୍ରେନ୍ ଆଣ୍ଡ ଆୱାର୍ ଚିଲଡ୍ରେନ୍। ସ୍ୱାମୀ ଯେ ବିବାହ କରିଥିବେ ସେ ତା ପୂର୍ବରୁ ଅନେକ ସ୍ତ୍ରୀ ଗ୍ରହଣ କରିଥିବେ, ହଁ, ତେଣୁ ଏଇଭଳି ଭାବରେ ତାଙ୍କର ପୁତ୍ର ପିଲାମାନେ ଥିବେ, ଏବଂ ସ୍ତ୍ରୀ ଯାହାକୁ ବିବାହ କରିଥିବେ ସିଏ ମଧ୍ୟ ତା ପୂର୍ବରୁ ଆହୁରି ଅନେକ ସ୍ୱାମୀ ସବୁ ଗ୍ରହଣ କରିଥିବେ, ତାଙ୍କର ମଧ୍ୟ ପିଲା ଛୁଆ ଥିବେ। ଏଇଭଳି ଭାବରେ ଦୁଇ ଜଣ ଯାତ ମିଳିତ ହେବେ, ତାଙ୍କ ପୂର୍ବ ପିଲାମାନଙ୍କ ସହିତ ବର୍ତ୍ତମାନର ମିଳିତ ଭାବରେ ଯେଉଁ ସନ୍ତାନମାନେ ହେବେ ସେମାନେ ତାଙ୍କର ପୁତ୍ର। ଏଇଭଳି ଭାବରେ ୟୋର୍ ଚିଲଡ୍ରେନ୍ ମାଇ ଚିଲଡ୍ରେନ୍ ଆୱାର୍ ଚିଲଡ୍ରେନ୍, ଏସବୁ କଥା ରହିଛି। ସେମାନେ ଯେତେବେଳେ ଜାଣନ୍ତି ଭାରତବର୍ଷରେ ଏମିତି ରହିଛନ୍ତି ଯେ ଗୋଟିଏ ସ୍ୱାମୀ ଗ୍ରହଣ କରି ରହୁଛନ୍ତି ଜୀବନ ସାରା, ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବୈଦିକ ନୀତି, ବୈଦିକ ନୀତି ଯେତେବେଳେ ଗ୍ରହଣ କରାଯିବ ନାହିଁ ସେତେବେଳେ ସବୁ ପ୍ରକାର ବିଭିନ୍ନ ପ୍ରକାର ଅସୁବିଧା ଆସିବ। ବେଦରେ ବେଦନୀତି ଅନୁସାରେ ଜଣେ ବିବାହ କରିବ, ସ୍ୱାମୀ ଅଗ୍ନି ଏସବୁ ବ୍ରାହ୍ମଣ ଏମାନଙ୍କୁ ସାକ୍ଷୀ ରଖି ଜଣେ ବିବାହ କରୁଛନ୍ତି, ଆର ସବୁ ରହିଛି, ପ୍ରଭାବ ସବୁ ରହିଛି। ଆଜିକାଲି ଭାଗବତ ବର୍ଣ୍ଣନା କରାଯାଇଛି, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କ'ଣ ନା ଚୋଦ୍ବାହେ, ଯେଉଁ ବିବାହ ଯେଉଁ ହେବ କେମିତି ଭାବରେ ହେବ ନା ଇଏ ସ୍ୱୀକାର ମାତ୍ରକେ, ସ୍ୱୀକାର ମାତ୍ରକେ ଯେଉଁ କହିବା କୁବୁଲ ହେ, କୁବୁଲ ହେ, କୁବୁଲ ହେ, ଏଇଟା ହେଇଗଲା। ଇଏ ହେଉଛି କଳିଯୁଗରେ ଏଇଭଳି ଭାବରେ ହେବ, ଲୋକମାନେ ବେଦନୀତି ମାନିବେ, ଗ୍ରହଣ କରିବେ ନାହିଁ। ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟରେ ଏସବୁ ଭବିଷ୍ୟତବାଣୀ ଦିଆଯାଇଛି କ'ଣ କ'ଣ ହେବ। ସେ କହେ ସ୍ତ୍ରୀତ୍ୟେ ପୁଂସ୍ତ୍ୟେ ଚହି ରତି, ଦାମ୍ପତ୍ୟ ଅଭିରୁଚି ହେତୁ ମାୟେବେ ବ୍ୟବହାରିକେ ସ୍ତ୍ରୀତ୍ୟେ ପୁଂସ୍ତ୍ୟେ ରତି ବିପ୍ରତ୍ୟେ ସୂତ୍ରମେବ ହି। ଯେଉଁ ବିବାହ କରିବେ, ବିବାହ ଯେଉଁ ହେବ କିଭଳି ଭାବରେ, ବିବାହ ଗୋଟେ ପ୍ରଜାସୂତ୍ର, ପ୍ରଜାପତି ଘଟସୂତ୍ର, ବ୍ରହ୍ମାକୁ କହାଯାଏ ପ୍ରଜାପତି, ସେସବୁ ବିବାହ ସେ ବ୍ୟବସ୍ଥା କରିଛନ୍ତି କିଏ କାହାକୁ ବିବାହ କରିବ। ତେଣୁ ଏସବୁ ଇଏ ଅନୁସାରେ ଜାତକ ଇତ୍ୟାଦି ସବୁ ମାଧ୍ୟମରେ ସବୁ ପିତାମାତାମାନେ ସ୍ଥିର କରୁଥିଲେ କି କା ବିବାହ କରିବ, କିନ୍ତୁ ବର୍ତ୍ତମାନ ଯୁଗରେ କ'ଣ ହେବ ନା ଦାମ୍ପତ୍ୟ ଅଭିରୁଚି ହେତୁ ବିବାହ କରିବେ, ଯିଏ ଯାହାକୁ ପସନ୍ଦ କଲା ସେ ତାକୁ ବିବାହ କରିବ। ସ୍ତ୍ରୀଟିଏ ପୁଞ୍ଚତେ ହିଁ ରତି, ଯିଏ ରତି କୁଶଳ ହୋଇପାରିବ ସେଇ ଅନୁସାରେ ସେ ତାଙ୍କର ରହିବେ, ସ୍ୱାମୀ ସ୍ତ୍ରୀ ହିସାବରେ ରହିବେ। ଏଇଭଳି ଭାବରେ ଏଇ ଯେଉଁ ଏ ହେଉଛି ପ୍ରକୃତରେ ବେଦବିଧିର ଉଲ୍ଲଂଘନ କରାଯାଉଛି, କିନ୍ତୁ ବେଦ ବୈଦିକ ନୀତି ଅନୁସାରେ ଜଣେ ଏମିତିକି ଜଣେ ଯେତେବେଳେ ସ୍ୱାମୀ ଯେତେବେଳେ ଚାଲିଯାଉଛନ୍ତି ସେ ସମୟରେ ତାଙ୍କ ସ୍ତ୍ରୀ ମଧ୍ୟ ସତୀ ହୋଇଯାଉଛନ୍ତି। ବୈଦିକ ନୀତି ଗୋଟେ ବୁଝିପାରିବେ ନାହିଁ ଲୋକମାନେ, ବୁଝିପାରିବେ ନାହିଁ, କାରଣ କଳିଯୁଗର ଅବସ୍ଥା ଏଭଳି ଭାବରେ ହୋଇଯାଇଛି, ହଁ, ତ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। କିନ୍ତୁ ଏ ଯେଉଁ ରହିଛି ବୈଦିକ ନୀତି, ଏଇଟା ବୁଝିବା ଏତେ ସହଜ ନୁହଁ। ବେଦକୁ କ'ଣ ସମସ୍ତେ ବୁଝିପାରିବେ? ଆମେ ନିଜେ ଜ୍ଞାନ ମାଧ୍ୟମରେ ବେଦକୁ ବୁଝିଯିବା। ବେଦ ବୁଝିବା ପାଇଁ ଯେଉଁ ରହିଛି ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି। ଯେଉଁ ରହିଛି ଯେଉଁ କ'ଣ ଯେଉଁ ବେଦରେ ବର୍ଣ୍ଣନା କରାଯାଇଛି, ଯେଉଁ ଏସବୁ ଜାଣିବା ପାଇଁ ହେଲେ ଜଣେ ଜଣେ କ'ଣ ଶ୍ରେୟ ଶ୍ରେୟ ଯେଉଁମାନେ ଜିଜ୍ଞାସ କରିବା ପାଇଁ ଚାହିଁବେ ସେମାନେ ଜଣେ ଗୁରୁଙ୍କର ଆଶ୍ରୟ ନେବେ। ତସ୍ମାତ୍ ଗୁରୁ ପ୍ରପଦ୍ୟେତ ଜିଜ୍ଞାସ ଶ୍ରେୟ ଉତ୍ତମମ୍ ଶାବ୍ଦେ ପରେ ଚ ନିଷ୍ଣାତମ୍ ବ୍ରହ୍ମଣୀ ଉପସମାଶ୍ରୟମ୍। ଅନେକ ସ୍ଥାନରେ ରହିଛି ଏସବୁ କଥା ରହିଛି। ସେ ଜିନିଷଟା ଜାଣିବା ପାଇଁ ବେଦରେ ଆମର ସବୁ ରହିଛି, ଆମେ ପଢ଼ିକି ପଢ଼ିକି ବୁଝିଦେବା ତା ନୁହଁ। ବେଦକୁ ବୁଝିବା ପାଇଁ ହେଲେ କ'ଣ ସେ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କର ଶରଣ ଯିବ। ଆଚାର୍ଯ୍ୟବାନ ବେଦ ରହିଛି ନା, ସେ ଶୁକ୍ରଙ୍କର ଶ୍ଳୋକଟି ରହିଛି। ନା ନା, ଯେଉଁମାନେ ଆଚାର୍ଯ୍ୟ ସେମାନେ ଏସବୁ ଜାଣନ୍ତି, ବେଦ ଜାଣନ୍ତି। ଅନ୍ୟମାନେ ବୁଝିପାରିବେ ନାହିଁ, ସେଇଟାକୁ ବୁଝିପାରିବେ ନାହିଁ। ବହୁତ ଶ୍ଳୋକ ରହିଛି ଭାଗବତରେ, ଅନ୍ୟ ଶାସ୍ତ୍ରମାନଙ୍କରେ। ଏଇଟାକୁ ଆମେ ବେଦକୁ ଆମେ ଜଣେ ମଝିରେ କେତେ ବର୍ଷ ତଳେ ଜଣେ ଆସିଥିଲେ, ସେମାନେ କ'ଣ ସମ ନାୟକ ସେ ବେଦ ସବୁ ସଂସ୍କୃତ ଶ୍ଳୋକ ସବୁ କହିଦେଉଥିଲେ। ଏଇଟା ହେଇଛି, ସେଇଟା ହେଇଛି, ଏଇଟା ଏଇଟା ଭୁଲ ଅଛି, ଏଇଟା ଭୁଲ ଅଛି, ଏଇ ଭୁଲ ଅଛି, ଏଇଭଳି ଭାବରେ ସବୁ କରୁଥିଲେ। ବେଦକୁ ବୁଝିବା ପାଇଁ ହେଲେ କ'ଣ ନା ଜଣେ ଗୁରୁଙ୍କର ଶରଣ ଯିବାକୁ ପଡ଼ିବ। ଆମେ ନିଜେ ବେଦକୁ ପାଠ କରିକି ବୁଝିପାରିବା ନାହିଁ। ସେ ଶ୍ଳୋକଟି କ'ଣ ସେଇଟା ମୁଁ ଭୁଲି ଯାଉଛି। ସେ ଯେଉଁ ରହିଛି କେମିତି ଆମେ ବୁଝିବା ବେଦକୁ ନା ଗୁରୁ କହିବେ, ସେଇଟା ବେଦର ଅର୍ଥକୁ ଗୁରୁ ବୁଝାଇବେ। ଆମେ ନିଜେ ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ। କେଉଁଠି ମୁଖ୍ୟ ଅର୍ଥକୁ ବୁଝିବାକୁ ପଡ଼ିବ, କେଉଁଠି ଗୌଣ ଅର୍ଥକୁ ବୁଝିବାକୁ ପଡ଼ିବ। ବେଦ ଏଭଳି ରହିଛି, ଉପନିଷଦରେ ଗୋଟେ ରହିଛି ଶ୍ଳୋକ ରହିଛନ୍ତି, ସେଇଟା କ'ଣ ନା କପ୍ୟାସ ଭଗବାନଙ୍କର ମୁଖର କୁ ଯେତେବେଳେ ବର୍ଣ୍ଣନା କରାଯାଉଛି ତାକୁ ଗୋଟେ ଉଦାହରଣ ଦିଆଯାଇଛି, କପ୍ୟାସ ସହିତ ତୁଳନା କରାଯାଇଛି। କପ୍ୟାସ ଏଇଠି ଯେଉଁ ରହିଛନ୍ତି ଆମର ଯେଉଁ ରାମାନୁଜାଚାର୍ଯ୍ୟଙ୍କର ଧାରାରେ, ତାଙ୍କର ଯେ ଗୁରୁ ଥିଲେ ଯମୁନାଚାର୍ଯ୍ୟ, ଯମୁନାଚାର୍ଯ୍ୟ ସେଇଭଳି ଭାବରେ ଯେଉଁ ରହିଛନ୍ତି ସେଇ ଗୁରୁ ରାମାନୁଜାଚାର୍ଯ୍ୟଙ୍କର ଯେଉଁ ଗୁରୁ, ସେ ହେଉଛନ୍ତି ଜଣେ ମାୟାବାଦ ସମ୍ପ୍ରଦାୟର। ରାମାନୁଜାଚାର୍ଯ୍ୟଙ୍କର ଅନେକ ଗୁରୁ ଥିଲେ, ସେ ଏଇଭଳି ଭାବରେ ଜଣେ ଗୁରୁଙ୍କର ସେ ତାଙ୍କୁ ସେବା କରୁଥିଲେ। ଏଇଭଳି ଭାବରେ ତାଙ୍କର ଜଣେ ଶିଷ୍ୟ ଆସିକି ପଚାରିଲେ, ଏ କପ୍ୟାସର ଅର୍ଥଟା କ'ଣ, କପ୍ୟାସର ଅର୍ଥଟା କ'ଣ? ସେତେବେଳେ କହିଲେ ସେ ରାମାନୁଜାଚାର୍ଯ୍ୟ ତାଙ୍କ ଗୁରୁଙ୍କୁ ତାଙ୍କ ସେବା କରୁଛନ୍ତି, ସେହି ସମୟରେ ସେ କହିଲେ ତାଙ୍କ ଗୁରୁ କହିଲେ, ଆମର ପରମ୍ପରାରେ ଆମର ଅର୍ଥ ଯେଉଁ ବୁଝୁଛୁ ତାର ଅର୍ଥ ହେଉଛି କପି, ଅର୍ଥ ହେଉଛି ମାଙ୍କଡ଼, ଆସ ଅର୍ଥ ହେଉଛି ପିଚା। ଭଗବାନଙ୍କର ମୁଖ ଯେଉଁ ରହିଛି ଏ ମାଙ୍କଡ଼ର ପିଚା ଭଳି ଲାଲ, ଏଇଭଳି ଭାବରେ ସେ ଅର୍ଥ କଲେ। ବେଦର ଅର୍ଥକୁ ଏଇଭଳି ଭାବରେ କଲେ। ଯେତେବେଳେ ଶୁଣିଲେ ରାମାନୁଜାଚାର୍ଯ୍ୟଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହୋଇଗଲା। ଲୋତକ ନିର୍ଗତ ହୋଇକରି ତାଙ୍କର ଗୁରୁଦେବଙ୍କର ପାଦରେ ଯେତେବେଳେ ପଡ଼ିଲା, ସେତେବେଳେ ସେ ଦେଖିଲେ କ'ଣ ହେଇଛି, ପଚାରିଲେ ତୁମେ କାହିଁକି କ୍ରନ୍ଦନ କରୁଛ ନା, ଆପଣ ଏଇ ଯେଉଁ ଶ୍ଳୋକର ଅର୍ଥକୁ ଯେଉଁ ବ୍ୟବହାର କହିଲେ ସେଇଟା ଶୁଣି ମୋତେ ବହୁତ ମନ ଦୁଃଖ ହେଲା, କ୍ରନ୍ଦନ କରୁଛି ନା, ଆଉ କ'ଣ ଅର୍ଥ ଅଛି ନା, ହଁ ତେଣୁ ସେ ଅର୍ଥ କଲେ କପ୍ୟାସ। ତ ଏଇଭଳି ଭାବେ କ ଅର୍ଥ ଜଳ, ଜଳ ଏଇଭଳି ଭାବରେ ତାକୁ ଅର୍ଥ କରିକିରି ତାର ଅର୍ଥ ବାହାର କରିଲେ ପଦ୍ମ, କପ୍ୟାସ କହି ପଦ୍ମ ସହିତ ତୁଳନା କରେ, ଭଗବାନ ମୁଖ ପଦ୍ମ ଭଳି ସୁନ୍ଦର ରହିଛି। ତେଣୁ ବେଦରେ ଦୁଇ ପ୍ରକାର ଅର୍ଥ ରହିଛି, ଗୋଟେ ହେଉଛି ଗୌଣ ଅର୍ଥ, ଗୋଟେ ହେଉଛି ମୁଖ୍ୟ ଅର୍ଥ। କେଉଁଠି ମୁଖ୍ୟ ଅର୍ଥ ଲାଗୁ ହେବ, କେଉଁଠି ଗୌଣ ଅର୍ଥ ଲାଗୁ ହେବ, ସବୁଠି ହିଁ ସବୁ ଅର୍ଥ ଲାଗୁ ହେବ ନାହିଁ, ସେଇଟା ବୁଝିପାରୁ ସେଇଟା ଆଚାର୍ଯ୍ୟମାନେ କହିବେ। ଏଭଳି ରହିଛି, ଯେମିତି ପ୍ରଭୁପାଦ ମହାରାଜ ସବୁବେଳେ ଗୋଟେ ଉଦାହରଣ ଦିଅନ୍ତି ବେଦରେ ରହିଛି, ଜିଭେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ, ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହଏ। ବେଦରେ ଏଇଟା କୁହାଯାଇଛି ଜିଭର ଅସ୍ଥି ହେଉଛି ଅପବିତ୍ର ଏବଂ ବିଷ୍ଠା ହେଉଛି ଅପବିତ୍ର, କିନ୍ତୁ ଏ ଯେଉଁ ଶଙ୍ଖ ଗୋଟେ ଜିଭର ଅସ୍ଥି ଏବଂ ଗୋମୟ ଗୋଟେ ଜିଭର ବିଷ୍ଠା, କିନ୍ତୁ ଯଦିଓ ଇଏ ଗୋଟେ ଜୀବର ଅସ୍ଥି ଏବଂ ଆଉ ଗୋଟେ ହେଉଛି ଜୀବର ବିଷ୍ଠା, କିନ୍ତୁ ବେଦ ବାକ୍ୟେ ସେଇ ଦୁଇ ମହାପବିତ୍ର ହଏ। ବେଦରେ ଏଇଟା ବେଦ ଅନୁସାରେ ଏଇ ଦୁଇଟାକୁ ପବିତ୍ର ବୋଲି ଗ୍ରହଣ କରାଯିବ, ଆମେ କହିବା ନାହିଁ ସେଠି କୁହାଯାଇଥିଲା ଜୀବର ଅସ୍ଥି ହେଉଛି ଅପବିତ୍ର ଆଉ କେମିତି ଶଙ୍ଖଟା ପବିତ୍ର ହେବ ନା। ତେଣୁ ବେଦର ଅର୍ଥକୁ ବୁଝିବା ପାଇଁ ହେଲେ ସେଇଭଳି ଭାବରେ ଜଣେ କ'ଣ କୁହାଗଲା ନା ତତ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ସେ ଭୟା ଉପଦେଖନ୍ତି ଏତେ ଜ୍ଞାନ ଜ୍ଞାନୀ ନ ତତ୍ତ୍ୱଦର୍ଶୀ ନ ଖାଲି ଜ୍ଞାନୀ ଯେ ଗୁରୁ ହେବେ ତା ନୁହଁ, ଗୁରୁ ହେଇପାରିବେ ନାହିଁ ଯଦି ସେ ତତ୍ତ୍ୱ ଦର୍ଶନ କରିନାହାନ୍ତି। ବେଦର ଅର୍ଥକୁ ବୁଝିବା ପାଇଁ ହେଲେ ସେଇଭଳି ଭାବରେ ପରମ୍ପରାରେ ଆସୁଛି, ପରମ୍ପରାରେ ଜ୍ଞାନଟା ଆସୁଛି, ପରମ୍ପରାରେ ଆମେ ଜ୍ଞାନଟାକୁ ପ୍ରାପ୍ତ ହେବା। ଆମ ନିଜ କ'ଣ ନିଜ ମେଧା ବଳରେ ଆମେ ବେଦକୁ ବୁଝିଯିବା ତାହା ନୁହଁ, ସେ ବ୍ୟକ୍ତି ଜଣ ସେଇଭଳି ଭାବରେ କରୁଥିଲେ, ବେଦର ଅର୍ଥକୁ ସେ ଏଇଭଳି ଭାବରେ ଅନର୍ଥ କରୁଥିଲେ, ମାଙ୍କଡ଼ ଭଳି କରିଦେଉଥିଲେ, ମାଙ୍କଡ଼ର ପିଛା ସହ ତୁଳନା କରିଦେଉଥିଲେ, କପ୍ୟାସ ଅର୍ଥ ହେଉଛି ମାଙ୍କଡ଼ର ପିଛା, ବେଦର ଅର୍ଥ ଏଇଭଳି ଭାବରେ କରୁଥିଲେ ସିଏ। ତେଣୁ ଏ ବେଦରେ ଯେଉଁ ରହିଛି ବହୁତ କଥା ରହିଛି, ବେଦାନ୍ତ ବେଦାନ୍ତ ବେଦର ଜ୍ଞାନର ଅନ୍ତ ରହିଛି ଏଥିରେ। ଅନ୍ୟ ସବୁ ଯେଉଁ ଧର୍ମ ରହିଛି ତା ଦେହରେ କିଛି କିଛି ଅଳ୍ପ କିଛି ବେଦ କିଛି ଜ୍ଞାନ ଦିଆଯାଇଛି, ପୂର୍ଣ୍ଣ ଜ୍ଞାନ ନାହିଁ ସେଥିରେ। ବେଦାନ୍ତ ଆମର ବେଦ ଯେଉଁ ରହିଛି ପୂର୍ଣ୍ଣ, ଏଥିରେ କୌଣସି ଆଉ ବାକି ରହିନାହିଁ, ଏତିକି ଜ୍ଞାନ ରହିଗଲା ସେଠି ଦିଆଯାଇ ନାହିଁ ତା ନୁହଁ। ଏଭଳି ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ଏତେ ଆଉ ସମୟ ନାହିଁ ଆମର। ତେଣୁ ଏହିଭଳି ଭାବରେ ଯେଉଁ ରହୁଥିଲା କାର୍ଯ୍ୟ ସବୁ ବୈଦିକ ଶାସ୍ତ୍ରରେ ଆମେ ଯେଉଁ ସବୁ ପଢ଼ୁଛେ ବୈଦିକ ରୀତି ରୀତି ଅନୁସାରେ କିଭଳି ଭାବରେ ଜୀବନଯାପନ କରୁଥିଲେ ଏଇଟା ଆମର ଶିକ୍ଷଣୀୟ। ଇଏ ବୈଦିକ ନୀତି ଅନୁସାରେ ଭଗବାନ କାର୍ଯ୍ୟ କରୁଛନ୍ତି, ଭେଦବିଧି ଉଲ୍ଲଂଘନ ହେଉନାହିଁ। ଅର୍ଜୁନ ମଧ୍ୟ ସେଇଭଳି ଭାବରେ କରୁଛନ୍ତି, ଯାହା କରୁଛନ୍ତି ସବୁ ରହିଛି ତାହାର ବୈଦିକ ସାଙ୍କ୍ସନ୍ ରହିଛି, ସେ ଅନୁସାରେ ସେମାନେ କାର୍ଯ୍ୟ କରିବେ। ଏଇଟା ବୁଝିବା ପାଇଁ ମଧ୍ୟ ସେଇଭଳି ଭାବରେ ଗୁରୁ ବୁଝେଇବେ, ସମସ୍ତେ ବୁଝିପାରିବେ ନାହିଁ, ସେମାନେ କହିବେ ସେ ଭୁଲ ଅଛି ଏଇଟା ଭୁଲ ହେଲା। ତେଣୁ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ବହୁତ ଗଭୀର। ମହାଜନ ଜେନ ଗତ ସେ ପନ୍ଥା, ମହାଜନ ମାନେ ଏଇ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି। ବହୁତ ବହୁତ ବଡ଼ ବଡ଼ ମୁନିମାନେ ଅଛନ୍ତି, ସେମାନେ ଯେମିତି ଋଷ ଇଏ ଯେଉଁ ଜଳ ଭିତରେ ତପସ୍ୟା କରି 10,000 ବର୍ଷ ତପସ୍ୟା କରୁଥିଲେ ସୌବରୀ ମୁନି, ସେ ଜାଣିପାରିଲେ ନାହିଁ ଧର୍ମ କ'ଣ। ଏଇଭଳି ଭାବରେ ଅନେକ ସବୁ ରହିଛି, ସେମାନେ ବୁଝିପାରନ୍ତି ନାହିଁ ଧର୍ମ କ'ଣ, ବୁଝିପାରନ୍ତି ନାହିଁ। ତେଣୁ ଧର୍ମ ସ ତତ୍ତ୍ୱ ନିହିତ ଗୁହାୟା, ବହୁତ ଗଭୀର। ମହାଜନ ମାନେ ଏ ଧର୍ମକୁ ନିର୍ଣ୍ଣୟ କରିଛନ୍ତି, ସମସ୍ତେ ବୁଝିପାରିବେ ନାହିଁ ଧର୍ମ ଧର୍ମ ତତ୍ତ୍ୱ ନିହିତ ଗୁହାୟା। ଏମିତିକି ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ ଧର୍ମରାଜ ସିଏ ଧର୍ମରାଜଙ୍କ ଦୂତମାନେ ମଧ୍ୟ ଯେଉଁ ଜାଣିପାରିଲେନି ଧର୍ମ କ'ଣ, ଅଜାମିଳ ପ୍ରସଙ୍ଗରେ ସେଇଟା ବର୍ଣ୍ଣନା କରାଯାଇଛି। ଧର୍ମରାଜଙ୍କ ଦୂତମାନେ ସେମାନେ ବେଦ ଜାଣନ୍ତି, ସାଙ୍ଗେ ସାଙ୍ଗେ କହିଦେଲେ ବେଦ ପ୍ରଣୀତ ଧର୍ମ, ବେଦରେ ଧର୍ମ ରହିଛି, କିନ୍ତୁ ବେଦରେ ମଧ୍ୟ ବହୁତ ସୂକ୍ଷ୍ମ ବସ୍ତୁ ରହିଛି, ବୁଝିହେବ ନାହିଁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଆମେ ଯେଉଁ ଶ୍ରବଣ କରୁଛେ ଏ ବେଦ ନୀତି ଅନୁସାରେ ସବୁ କାର୍ଯ୍ୟ ହେଉଛି, କେଉଁଠି ଉଲ୍ଲଂଘନ ହେଲା ମଧ୍ୟ ସେଇଟା କୁହାଯାଇଛି, ତାହେଲେ ଆମେ ଜାଣିବା ଏ ଅନୁସାରେ ଆମେ କାର୍ଯ୍ୟ କରିବା, ଆମ ପାଇଁ ଶିକ୍ଷା। ଭାଗବତ କମ୍ପ୍ଲିଟ୍ କମ୍ପ୍ଲିଟ୍ ନ ଶାସ୍ତ୍ର, ଆଉ ଅନ୍ୟ ସବୁ ଶାସ୍ତ୍ର ସବୁ ରହିଛି ସେଥିରେ ପୂର୍ଣ୍ଣ ଭାବରେ ଆମେ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। ସେଥିପାଇଁ ସବୁ ଶାସ୍ତ୍ର ରଚନା କରିସାରିକି ମଧ୍ୟ ବ୍ୟାସଦେବ ଏ ତୃପ୍ତି ହୋଇପାରିଲେ ନାହିଁ। ତେଣୁ ଏ ଭାଗବତମ ଶାସ୍ତ୍ରକୁ ଯେତେ ରଚନା କଲେ, ପ୍ରକୃତରେ ଭାଗବତମ ଶାସ୍ତ୍ର ପୂର୍ବରୁ ଥିଲା, ଭାଗବତ ଶାସ୍ତ୍ର ଥିଲେ, କିନ୍ତୁ ସେ ତାକୁ ଏଡ଼ିଟିଂ କଲେ, ଏଡ଼ିଟିଂ କରିକି ସବୁ ରଚନା କଲେ ଏଭଳି ଭାବରେ ନାରଦ ମୁନିଙ୍କର ପରାମର୍ଶ ଅନୁସାରେ ସେଟାକୁ ଏଡ଼ିଟିଂ କରାଗଲା ଭାଗବତମ ଶାସ୍ତ୍ର। ତେଣୁ ଏଇଟାକୁ ବ୍ୟାସଦେବ ଅନ୍ତିମରେ ଏଇଟାକୁ ପ୍ରକାଶ କଲେ, ସମସ୍ତ ଶାସ୍ତ୍ରର ଅନ୍ତିମ ସାର ହେଉଛି ଏଇଟା, ଚାରି ବେଦ ଦଧି ଭାଗବତ ନବନୀତ ମଥିଲେନ ସୁଖ ଖାଇଲେନ ପରୀକ୍ଷିତ। ଏ ସୁଖଦେବ ଯେଉଁ ମନ୍ଥନ କଲେ, ପ୍ରକୃତରେ ବ୍ୟାସଦେବ ସେଇଟାକୁ ଦେଇଛନ୍ତି ସୁଖଦେବଙ୍କୁ, ବ୍ୟାସଦେବ ସମସ୍ତ ଶାସ୍ତ୍ରର ସାର ଜିନିଷଟାକୁ ଏ ଭାଗବତରେ ଦେଇଛନ୍ତି। ଭାଗବତ ଶାସ୍ତ୍ର ଏଭଳି ମହାନ ଗ୍ରନ୍ଥ, ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ପୃଥିବୀର ଗ୍ରନ୍ଥାଗାରରୁ ଯଦି ସମସ୍ତ ଗ୍ରନ୍ଥ ନଷ୍ଟ ହୋଇଗଲେ ହେଇଯାଏ ତାହେଲେ କିଛି ଅସୁବିଧା ନାହିଁ, କିନ୍ତୁ ଭାଗବତମ ଶାସ୍ତ୍ର ଯଦି ରହିଛି ସବୁ ଜ୍ଞାନ ରହିଛି, ସବୁ ଜ୍ଞାନ ତା ଭିତରେ ରହିଛି, ଆମେ ବୁଝିପାରିବା ନାହିଁ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି, ଯାହାର ଯେତିକି ଶକ୍ତି ରହିଛି ସେ ସେଇଭଳି ଭାବରେ ତା'ର ପ୍ରବେଶ କରିବ। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଇଏ ଗୋଟେ ସାଗର ରତ୍ନାକର, ସାଗରକୁ ରତ୍ନର ଆକାର ବୋଲି କୁହାଯାଏ, ରତ୍ନ ରହିଛି କେଉଁଠି ରହିଛି, ଗଭୀରକୁ ପ୍ରବେଶ କଲେ ରତ୍ନ ପାଇବେ, ଆଉ ଉପରେ ଉପରେ ଗେଣ୍ଡା ଶଙ୍ଖ ସବୁ ପାଇବେ। ତେଣୁ ଭାଗବତ ମଧ୍ୟ ସେଇଭଳି ଭାବରେ ଗଭୀର ରତ୍ନାକର, ଆ ଭିତରେ ରତ୍ନ ସବୁ ରହିଛି, ଯିଏ ଯେତେ ପ୍ରବେଶ କରିବ ତା ଭିତରେ ସେତେ ରତ୍ନ ସବୁ ପ୍ରାପ୍ତ ହେବ। ଆଚାର୍ଯ୍ୟମାନେ ଏଇ ପ୍ରବେଶ କରିକିରି ଏଇ ରତ୍ନକୁ ଆମକୁ ଆମକୁ ଦେଇଛନ୍ତି, ରତ୍ନକୁ ସବୁ ଆମକୁ ଆମେ ସେଇ ରତ୍ନ କିଛି କିଛି କହୁଛେ, ଆମର ଶକ୍ତି ଅନୁସାରେ ରହିଛି ରତ୍ନ ସବୁ, କେତେ କ'ଣ ରହିଛି ସବୁ ଜିନିଷ। ଭାଗବତ ଶାସ୍ତ୍ର ଏଭଳି ଆମକୁ ସୁଯୋଗ ଦେଉଛନ୍ତି ଭଗବାନଙ୍କ କୃପାରୁ। ତେଣୁ ଗୁରୁଦେବ କୃପାରୁ, ପ୍ରଭୁପାଦ କୃପାରୁ ଆମେ ଏସବୁ ଆଲୋଚନା କରୁଛେ। ସେ ଶ୍ରୀ ସୀତାରାମ ରକ୍ଷ ହନୁମାନ ଯୋଉ କି ଭାଗବତମ ଶାସ୍ତ୍ର ଏଭଳି ରହିଛି। ଆମେ ଲେଖିବା ଆଦରେ କିଛି ନାହିଁ, ବସ୍ତୁ କିଛି ନାହିଁ, କିନ୍ତୁ ତା ଭିତରେ ସବୁ ରହିଛି, ରସ ସବୁ ରହିଛି, ଅମୃତ ଅମୃତ ରହିଛି। ତେଣୁ ଯାହା ହଉ, ଏଇଭଳି ଭାବରେ ତା ନିନୁ କିଙ୍କର ରାଗେ ମେଧ୍ୟାନ ପର୍ବଣି ଉପାଗତେ ତ୍ରୁଟ ପରିତ ପରିଶ୍ରାନ୍ତ ବିଭତ୍ସୁ ଯମୁନା ମଗାତ। ଏଇଭଳି ଭାବରେ ସରିଲା ପରେ, ଶିକାର ହେଇସାରିଲା ପରେ ପରିଶ୍ରାନ୍ତ ହେଇକରି, ପରିଶ୍ରାନ୍ତ ଭଗବାନ କ'ଣ ପରିଶ୍ରାନ୍ତ ହେବେ, ପରିଶ୍ରାନ୍ତ ଯାହା ହଉ ଭଗବାନଙ୍କର ଲୀଳା। ଅର୍ଜୁନ ପରିଶ୍ରାନ୍ତ ହେଇଯାଇଥିଲେ, ଏ ଷୋହଳ ନମ୍ବର ଶ୍ଳୋକ ନା, ଷୋହଳ ନମ୍ବର ଶ୍ଳୋକ କୁହାଯାଉଛି, ଏ ଗୋଟେ ଗୋଟେ ପଶୁ ରହିଛନ୍ତି, ଏ ସରଭା ଗୋଟେ ପଶୁ ଏଭଳି, ତା'ର ଆଠଟି ପାଦ ରହିଛି। ସରଭ ଗୋଟେ ଏଭଳି ପଶୁ ଯାହାର ଆଠ ପାଦ ରହିଛି, ଅଷ୍ଟପଦା, ସରଭା କହିଲେ ଅଷ୍ଟପଦା। କେତେ ପ୍ରକାର 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଶ୍ରାଦ୍ଧରେ ରାଜ୍ଞ ଇତି ରାଜଧର୍ମତ୍ୱାଦ ଇତି ଭାବ, ରାଜାଙ୍କର ରହୁଛି ସବୁ ଯଜ୍ଞ ଇତ୍ୟାଦି କରିବେ। ବିଭତ୍ସ ଶବ୍ଦର ଅର୍ଥରେ ସେ କହୁଛନ୍ତି ଦୁଷ୍କର୍ମ ନିନ୍ଦନ ଅଭିପ୍ରାୟଣ, ଅର୍ଜୁନ ଯେଉଁ କାର୍ଯ୍ୟ କରିବେ ସେ କେବେ କେବେ ଦୁଷ୍କର୍ମ କରିପାରିବେ ନାହିଁ। ବିଭତ୍ସ ଶବ୍ଦର ଅର୍ଥ ହେଉଛି ଏଇଟା, ଦୁଷ୍କର୍ମ ନିନ୍ଦନ ଅଭିପ୍ରାୟଣ, ସବୁ କିଛି ସେ କ'ଣ ଦୁଷ୍କର୍ମ କିଛି କରିପାରିବେ ନାହିଁ ଅର୍ଜୁନ, ଧାର୍ମିକ ବ୍ୟକ୍ତି ସେ ଅଧର୍ମ କାର୍ଯ୍ୟ କରିପାରିବେ ନାହିଁ। ଏଇଭଳି ଭାବରେ ଆମର ସମୟ ହୋଇଗଲା, ବର୍ତ୍ତମାନ ଆମେ କିଛି ସମୟ ଭଗବାନ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି।